भगवते वासुदेवाय।
ସର୍ବପ୍ରଥମେ ମୋର ଶିକ୍ଷା ଗୁରୁ ତଥା ଶିକ୍ଷା ଗୁରୁ ଏବଂ ଆମର ସନ୍ତାନ ସନ୍ତପକାଚାର୍ଯ୍ୟ ଶିଶୁ ମଧ୍ୟରେ ମର୍ପଣ କରି ନିବେଦନ କରି ଶିଶୁ ରାଧା ଗୋବିନ୍ଦ ଜଗନ୍ନାଥୀ ତଥା ଅନ୍ୟ ପାର୍ଶ୍ୱ ଦେବଙ୍କ ପାଦରେ ମର୍ପଣ କରି ନିବେଦନ କରି ମନ୍ଦିରର ପରିଚାଳକବୃନ୍ଦ ତଥା ପୂଜାରୀ ବୃନ୍ଦରେ ମର୍ପଣ ନିବେଦନ କରି ସମସ୍ତ ଭକ୍ତସେବନ ବୃନ୍ଦ ଏବଂ ମାତୃବୃନ୍ଦ ପାଦରେ ମର୍ପଣ ନିବେଦନ କରି ଆଜି ଆମର ତୃତୀୟ ଦିବସର କଥା ଆରମ୍ଭ କରିବା। ଭଗବାନର ଅସୀମ କୃପାରୁ ଆଜି ଆମେ ତୃତୀୟ ଦିବସରେ ପହଞ୍ଚି ପାରିଛେ। ତେଣୁ ଇଏ ଭଗବାନଙ୍କ ଲୀଳା, ଭଗବାନଙ୍କର ଆବିର୍ଭାବର ଷଷ୍ଠ ଦିବସ କଥା ଆମେ ଆଲୋଚନା କରୁଛେ। ତେଣୁ ଏ ଷଷ୍ଠ ଦିବସ ଯେତେବେଳେ ଭଗବାନ ହୋଇଥିଲା ସେତେବେଳେ ଏହି ପୂତନାବଦ୍ଧ ଲୀଳାଟି ହୋଇଥିଲା। ଆମେ ଏହି ପୂତନାବଦ୍ଧ ବିଷୟରେ ପ୍ରଥମ ଦିନ କିଛି କଥା କହିଥିଲେ, ଗତକାଲି ମଧ୍ୟ ବିସ୍ତାର ଭାବରେ ଆଲୋଚନା କରିଥିଲେ। କିନ୍ତୁ ତଥାପି ଷଷ୍ଠ ଅଧ୍ୟାୟ ସେ ସେଇଥାନ୍ତି ଷଷ୍ଠ ଅଧ୍ୟାୟରେ ଏହି ପୂତନାବଦ୍ଧ ଲୀଳାଟି ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଆପଣମାନେ ଦେଖିବେ ଭଗବାନ ରାମଚନ୍ଦ୍ରଙ୍କ ମଧ୍ୟ ଯେଉଁ ଅସୁର ମାରଣ ଲୀଳା କରିଥିଲେ, ପ୍ରଥମେ ତାଡ଼କାବଦ୍ଧରୁ ଆରମ୍ଭ କରିଥିଲେ। କିନ୍ତୁ ଭଗବାନ ମଧ୍ୟ ସେହିଭଳି ଭାବରେ ଭଗବାନ ଯାଇକରି ଅସୁର ଖୋଜିକିରି ପ୍ରତ୍ୟେକରେ ଆମେ ଯାଉନାହାନ୍ତି, ଭଗବାନ ସ୍ୱୟଂ କରିଛନ୍ତି। ମାଆଙ୍କ ପାଖରେ ସେ ତାଙ୍କର ପ୍ରେମ ଲୀଳା ଚାଲିଛି। କେତେ ବ୍ରଜବାସୀମାନେ ସବୁ ଆନନ୍ଦରେ କେତେ କି କ'ଣ ସବୁ ତାଙ୍କ ନାମ ରଖୁଛନ୍ତି, ଅଷ୍ଟୋତ୍ତର ଶତ ନାମ ବର୍ଣ୍ଣନା କରାଯାଇଛି। ପ୍ରେମରେ ଭଗବାନ ଆନନ୍ଦରେ ରହିଛନ୍ତି, କିନ୍ତୁ ଅସୁର ଆସୁଛି ତାଙ୍କୁ ମାରିବା ପାଇଁ। ତେଣୁ ଭଗବାନଙ୍କର ଅନ୍ୟ କୌଣସି ଉପାୟ ତାଙ୍କ ମାରିବା ଥିଲା? ଭଗବାନ ଚାହୁଁନଥିଲେ ତାକୁ ଯାଇ ମାରିବା ପାଇଁ, ଭଗବାନ ଚାହିଁଥିଲେ ମାରିପାରିଥାନ୍ତି, କିନ୍ତୁ ସେ ନିଜେ ଆସୁଛି। ଅନ୍ତକମ୍ ସେ ହେଉଛି ଯିଏ ଅନ୍ତ, ସିଏ ତାଙ୍କୁ ଯିଏ ଅନ୍ତ କରିବ ସେ ହେଉଛି ତାଙ୍କୁ, ତାଙ୍କର ସିଏ ଅନ୍ତ କରିବେ। ଆରୋପେମ୍ ଅଙ୍କମ୍ ଅନ୍ତକମ୍ ଅନନ୍ତମ୍ ଅନ୍ତକମ୍, ଏହିଭଳି ସୁନ୍ଦର ଭାବରେ ଭଗବାନ ସୁଖଦେବ ଗୋସ୍ୱାମୀ କଥା ସବୁ କହିଛନ୍ତି। ତେଣୁ ଭଗବାନ ଯେଉଁ ତାର ପୂର୍ବରୁ ଆମେ ଗତକାଲି ଏଇ କଥାକୁ ଏଠି ବିଶ୍ରାମ ଦେଇଥିଲେ, ପୁତନା ଲୋକବାଳାଗ୍ନି ରାକ୍ଷସୀ ରୁଦ୍ରାସନା ଜିଘାଂସ ହରେ କନନ୍ଦ ତ୍ୱାପଦଦି। ଇଏ ବଡ଼ ଆଶ୍ଚର୍ଯ୍ୟ କଥା, ଭଗବାନଙ୍କର ଏ କୃପା, ଭଗବାନଙ୍କର ଦୟା। ତେଣୁ ଏ ଲୀଳାଟିକୁ ଉଦ୍ଧବ ବିଦ୍ରୁହ କହିଛନ୍ତି, ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ପ୍ରସିଦ୍ଧ ଶ୍ଳୋକ। ଏବଂ ଭଗବାନଙ୍କର ଦୟାକୁ ଶ୍ରବଣ କରି ଯିଏ ଭାଗବତମର ବକ୍ତା, ମୂଳ ବକ୍ତା ସୁଖଦେବ ଗୋସ୍ୱାମୀ କରିକି ମାର ଯିଏ କହୁଛନ୍ତି, ସେ ନିଜେ ବ୍ରହ୍ମ ଚିନ୍ତନ କରୁଥିଲେ। ଏ ଭଗବାନଙ୍କର ଯେଉଁ ଲୀଳା, କେତେ ଦୟା, ଦୟାମୟ ପ୍ରଭୁ। କାମ୍ବା ଦୟାଳୁ ଶରଣ ବ୍ରଜେମ, ଏ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ତେଇଶ ଶ୍ଳୋକରେ କଥା କୁହାଯାଇଛି ଯେ ହଁ, ଯେଉଁ ଉଦ୍ଧବ ଭଗବାନଙ୍କୁ ଚାଲିଯିବା ପରେ ଭଗବାନଙ୍କ ଲୀଳାକୁ ସ୍ମରଣ କରି ଏ କଥା କହୁଛନ୍ତି। ଇଏ ଗୋଟେ ଭଗବାନଙ୍କର ଗୋଟେ ଆଶ୍ଚର୍ଯ୍ୟ ଲୀଳା। ଅହୋ ଅହୋ ବକିଜନ ସ୍ତନପାଳ କୂଟମ, ଏଇ ଯେଉଁ ପୁତନା ସେ ତାକୁ ବକି ବୋଲି କୁହାଯାଉଛି। ଦୁଇ ଭାଇ ଗୋଟେ ଭଉଣୀ, ହାପି ଫ୍ୟାମିଲି, ସୁଖ ସଂସାର କରିଥିଲେ, ଲୋକମାନଙ୍କୁ ଅତ୍ୟାଗ କରି ଆନନ୍ଦରେ ରହୁଥିଲେ। ଆ ପରେ ସବୁ ଆସିବ ତାଙ୍କ ଭାଇମାନଙ୍କ କଥା, ବକି ବର୍ତ୍ତମାନ ଆସିଛି ଆନନ୍ଦ ରହିବା ପାଇଁ, ଶତ୍ରୁମାନଙ୍କୁ ହତ୍ୟା କରି ସେମାନେ ଆନନ୍ଦରେ ରହିବେ, ଏ ଅସୁର ସ୍ୱଭାବ ସମ୍ପର୍କମାନଙ୍କ ଲକ୍ଷଣ। ତେଣୁ ଏଇ ଲୀଳାକୁ ଯେତେବେଳେ ଉଦ୍ଧବ ସ୍ମରଣ କରୁଛନ୍ତି ସେ ଆଶ୍ଚର୍ଯ୍ୟ ହେଉଛନ୍ତି, ଅହୋ କେତେ ଭଗବାନ ଦୟାଳୁ, ଅହୋ ବକିଜନ ସ୍ତନ କାଳକୂଟମ, ଯିଏ ନିଜର ସ୍ତନରେ କାଳକୂଟ ବିଷ ପଡ଼ିକି ଆସିଥିଲା, ଅପି ଅସାଧ୍ୱୀ, କେତେ ଅସାଧୁ ବ୍ୟକ୍ତି ଥିଲା ସେ, ଅହୋ ବକିଜନ ସ୍ତନ କାଳକୂଟମ ଏ ଜିଗାଂଶୟା ପାୟଦ ଅପି ଅସାଧ୍ୱୀ, ଜିଗାଂଶୟା ଭଗବାନ ହତ୍ୟା କରିବା ପାଇଁ ଆସିଛି, ସେ ସ୍ତନ ପ୍ରଦାନ କରିକି ତାଙ୍କୁ ହତ୍ୟା କରିବେ, କେତେ ଅସାଧୁ ବ୍ୟକ୍ତି ଥିଲା ସେ ବକି।
କିନ୍ତୁ ଭଗବାନ କେତେ ତାଙ୍କର ସାଧୁତ୍ୱର ମହିମା ଏଇଠୁ ଅନୁମାନ କରନ୍ତୁ। ଲେଭେ ଗତି ଧାତୃ ଚିଦାନ୍ତ ଦୌର୍ଯ୍ୟ ତାଙ୍କୁ ତାଙ୍କ ମା ଯଶୋଦାଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି ସେଇ ସ୍ଥାନ ପ୍ରଦାନ କଲେ। ତେଣୁ ଉଦ୍ଧବ କହୁଛନ୍ତି ଗଙ୍ଗା ଦୟାଳୁ ଶରଣେ ହୃଦୟ, ଆଉ ସିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କ ଶରଣରେ ଆମେ ଯିବା। ତେଣୁ ଏ ଶ୍ଳୋକ ଏତେ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ସୁଭଦ୍ର ଗୋସ୍ୱାମୀ ଯେତେବେଳେ ଜନ୍ମ ହେଲେ ବହୁତ ବର୍ଷ କାଳ ତାଙ୍କ ମାଆଙ୍କ ଗର୍ଭରେ ରହିଯାଇଥିଲେ, ସେ ଜନ୍ମ ହେବା ପାଇଁ ଚାହୁଁନଥିଲେ, କିନ୍ତୁ ତାଙ୍କ ପିତା ବ୍ୟାସଦେବ ବହୁତ ଅନୁରୋଧ କଲା ପରେ ମଧ୍ୟ ସେ ଆସୁନଥିଲେ। କାହିଁକି ନା ବୁଦ୍ଧଦେବକୁ ଆସିଲେ ସେ ମାୟାର ବନ୍ଧନରେ ପଡ଼ିଲେ, ଜୀବନମୁକ୍ତ ପୁରୁଷ ସେ। କିନ୍ତୁ ଭଗବାନ ଆସି ତାଙ୍କୁ ତାଙ୍କୁ ଆସୁରାନ୍ସ ଦେଲେ, ତାଙ୍କୁ ପ୍ରତିଶ୍ରୁତି ଦେଲେ ଯେ ତୁମେ ମାୟାର ବନ୍ଧନରେ ପଡ଼ିବ ନାହିଁ। କହିବାରୁ ସେ ଭୂମିଷ୍ଠ ହେଲେ, ଗର୍ଭରୁ ବାହାରିଲେ ଏବଂ ବାହାରି ସାଙ୍ଗେ ସାଙ୍ଗେ ଚାଲିଲେ ପ୍ରବଜ୍ଞା କରିବା ପାଇଁ ଚାଲିଲେ। ତେଣୁ ଭାଗବତ ଯେତେବେଳେ କହୁଛନ୍ତି ସୁଖ ଗୋସ୍ୱାମୀ ନୈମିଷାରଣ୍ୟରେ, ପ୍ରଥମେ ତାଙ୍କର ଗୁରୁଦେବ ସୁଖଦେବ ଗୋସ୍ୱାମୀଙ୍କୁ ସ୍ମରଣ କରିଛନ୍ତି ଗୋଟିଏ ଶ୍ଳୋକରେ, ଜନ୍ ପ୍ରବଜନ୍ତମ ଅନୁପେତମ ଅପେତ କୃତ୍ୟମ। ଜନ୍ମ ହିଁ କୌଣସି ଯେଉଁ ରହିଛି ସଂସ୍କାର ସବୁ ରହିଛି, କିଛି ସଂସ୍କାର ଗ୍ରହଣ କରିନାହାନ୍ତି, ଚାଲିଲେ ଚାଲିଲେ ବଣକୁ ଚାଲିଲେ, ବ୍ରହ୍ମଚିନ୍ତନ କରିବା ପାଇଁ ଯାଉଥିଲେ, ବ୍ରହ୍ମଚିନ୍ତନ କରୁଥିଲେ। କିନ୍ତୁ ଏଇ ଭାଗବତମର ଯେତେବେଳେ କେତେଟି ଶ୍ଳୋକ ଶ୍ରବଣ କଲେ, ସେତେବେଳେ ସେ ଆକର୍ଷିତ ହେଇକି ଆସିଲେ, ତାଙ୍କ ପିତାଙ୍କ ପାଖକୁ ଆସିଲେ। ତାଙ୍କ ପିତା ତାଙ୍କ ପଛରେ ଚାହୁଁଥିଲେ, ତାଙ୍କର ନାମକରଣ ହେଇନି, ପୁତ୍ରେ ହିଁ ତନ୍ମୟତା ତରଭ ଅଭିନୟୁଁ ବୋଲି କୁହାଯାଇଛି। ପୁତ୍ର ପୁତ୍ର ବୋଲି ଡାକୁଥିଲେ କିନ୍ତୁ ସେ ଶୁଣୁନଥିଲେ, କିନ୍ତୁ ସେ ନିଜେ ଆସିଲେ, ତାଙ୍କ ପିତାଙ୍କ ପାଖକୁ ଆସିଲେ, ଏଇ ଭାଗବତକୁ ଅଧ୍ୟୟନ କଲେ। ଏଠି ଭଗବାନଙ୍କର ଦୟାଳୁତା ରହିଛି, ତେଣୁ ସେ ନିଜକୁ ଧିକାର କରିଛନ୍ତି ସୁଖଦେବ ଗୋସ୍ୱାମୀ। ହରେ ଗୁଣାଚିତ୍ତ ମତି ଭଗବାନ ବାଦରାୟଣୀ ଅଧ୍ୟଗାନ ମଧାଖ୍ୟାନ ନିତ୍ୟମ ବିଷ୍ଣୁଜନ ପ୍ରିୟ। ହରେ ଗୁଣାଚିତ୍ତ ମତି, ନିଜର ମତିକୁ ସେ ଧିକାର କରିଛନ୍ତି। ଏତେ ସୁନ୍ଦର ଭଗବାନ ଅଛନ୍ତି, ଏତେ ସୁନ୍ଦର ତାଙ୍କ ରୂପ, ଏତେ ଦୟାମୟ ସେ, ଏତେ କରୁଣାମୟ, ମୁଁ ତାଙ୍କୁ ଭଜନ କରିଥିଲି, ଏ ବ୍ରହ୍ମଚିନ୍ତନ କାହିଁ କରୁଛି ମୋତେ ଦି। ଏଭଳି ଭାବରେ ସେ ଧିକାର କରି ଯୋଗୁଁ ସେ ଆସି ତାଙ୍କ ପିତା ବ୍ୟାସଦେବଙ୍କ ପାଖରେ ଏହି ଶାସ୍ତ୍ରକୁ ଅଧ୍ୟୟନ କରିଛନ୍ତି। ବିଶାଳ 18,000 ସମସ୍ତ ଶ୍ଳୋକ ଭାଗବତମ ଅଧ୍ୟୟନ କରିଛନ୍ତି। ତେଣୁ ଏଠି ମଧ୍ୟ ସୁଖଦେବ ଗୋସ୍ୱାମୀ ଯେଉଁ ଶ୍ଳୋକ ଶୁଣି ସେ ଆକର୍ଷିତ ହେଇକି ଆସିଥିଲେ ତାଙ୍କ ପିତାଙ୍କ ପାଖକୁ, ବର୍ତ୍ତମାନ ସେ ନିଜେ ପରିକ୍ଷିତ ମହାରାଜ କହୁଛନ୍ତି ଯେ ପୁତନା ଲୋକ ବାଳା କି ପୁତନା, ଆମେ କହିଥିଲେ ପୁତନା ଶବ୍ଦର ଅର୍ଥ ପୁତଳ ଅର୍ଥ ପବିତ୍ର, ନା ଅର୍ଥ ଯେ ପବିତ୍ର ନୁହେଁ, ଅପବିତ୍ର ବ୍ୟକ୍ତି ସିଏ ପବିତ୍ର ବ୍ୟକ୍ତି ପବିତ୍ର ବିଷୟରେ ଚିନ୍ତା କରିପାରିବ ନାହିଁ, ଭଗବାନ ହେଉଛନ୍ତି ପରମ ପବିତ୍ର। କିନ୍ତୁ ତଥାପି ଭଗବାନ ତାଙ୍କୁ କୃପା କରିଛନ୍ତି, ପୁତନା ଲୋକ ବାଳା କି, ଖାଲି ଯେ ସେ ଅପବିତ୍ର ଥିଲା ତା ନୁହଁ, ଲୋକ ବାଳା କି ଲୋକମାନଙ୍କୁ ହତ୍ୟା କରୁଥିଲା, ବାଳକମାନଙ୍କୁ ହତ୍ୟା କରୁଥିଲା ଏବଂ ଉନ୍ନତ କୂଳରେ ମଧ୍ୟ ସେ ଜନ୍ମ ନେଇନଥିଲା, ରାକ୍ଷସୀ କୂଳରେ ଜନ୍ମ ନେଇଥିଲା ଏବଂ ଭେଜିଟେରିଆନ୍ ଫୁଡ଼୍ ମଧ୍ୟ ଗ୍ରହଣ କରୁନଥିଲା, ନନଭେଜ୍ ଫୁଡ଼୍ ଗ୍ରହଣ କରୁଥିଲା, ରାକ୍ଷସୀ ରୁଦ୍ରାସନା ରକ୍ତପାନ କରୁଥିଲା ଏବଂ ଯେଉଁ ଯେତେ ଅସୁବିଧା ଥିଲେ ମଧ୍ୟ ତାର ଯେତେ ପାପ ଥିଲେ ମଧ୍ୟ ଭଗବାନଙ୍କୁ ଯଦି ଆସିଲା ଭଗବାନ ଶରଣରେ ଯାଇଥାନ୍ତା କି ନା, ଭଗବାନ ହତ୍ୟା କରିବା ପାଇଁ ଆସିଛି, ଜିଘାନ ଶ୍ରେୟା ଭଗବାନ ହତ୍ୟା କରିବା ପାଇଁ ଆସିଛି। ହରଏ ହରି ଯିଏ ସମସ୍ତଙ୍କର ଅମଙ୍ଗଳ ହରଣ କରନ୍ତି, ସେ ଚାହୁଁଥିଲା ତାଙ୍କୁ ଅମଙ୍ଗଳ ପ୍ରଦାନ କରିବା ପାଇଁ, ତାଙ୍କର ମୃତ୍ୟୁ ପ୍ରଦାନ କରିବା ପାଇଁ ସେ ହରିକୁ, ଏବଂ ସ୍କନ୍ଦନ ଦତ୍ତ୍ୱାପ କିନ୍ତୁ ଗୋଟିଏ ଭଲ ଗୁଣ ସେ କରିଥିଲା, ଗୋଟିଏ ଭଲ ଗୁଣ ତାର ଥିଲା, ଏତେ ସବୁ ଖରାପ ଗୁଣ ଭିତରେ ଗୋଟିଏ ଭଲ ଗୁଣ କ'ଣ, ନା ସ୍ତନ୍ୟ ପ୍ରଦାନ କରିଥିଲା, ସ୍ତନ୍ୟ ଦତ୍ତ୍ୱାପି, ଯଦିଓ ସେ ସ୍ତନ ପ୍ରକୃତ କ୍ଷୀର ପାନ କରିବା ପାଇଁ ଚାହିଁନଥିଲା, ବିଷକୁ ଦେବା ପାଇଁ ଚାହିଁଥିଲା, କିନ୍ତୁ କିଛି ଦେବା ପାଇଁ ଚାହିଁଥିଲା, ଦତ୍ତ୍ୱାପି କିଛି ଦେବା ପାଇଁ ଚାହିଁଥିଲା, କିଛି ଦେଇଛି। ତେଣୁ ଏ ମାଆର ରୋଲ କରିଛି, ଅଭିନୟ କରିଛି, ମାଆର ରୋଲ କରିଛି। ତେଣୁ ଭଗବାନ ଦେଖିଲେ, ଠିକ ଶ୍ରୀଧର ସ୍ୱାମୀ ଜଣେ ପ୍ରସିଦ୍ଧ ଟୀକାକାର ରହିଛନ୍ତି, ସେ କହୁଛନ୍ତି ଯେ ଭକ୍ତ ବେଶ ମାତ୍ରେଣ ସଦ୍ଗତି ଦତ୍ତବାନ ଦତ୍ତବାନ ଇତ୍ୟର୍ଥ, କେବଳ ଭକ୍ତ ବେଶ ଧାରଣ କରିଥିଲା, କେତେ ସୁନ୍ଦର ବେଶ ଆମେ ଆଲୋଚନା କରିଥିଲେ ଗତକାଲି, କେତେ ସୁନ୍ଦର ବେଶ ଭକ୍ତ ବେଶ ସେ ଧାରଣ କରିଛି। ଭକ୍ତ ବେଶ ମାତ୍ରେଣ ସଦ୍ଗତି ଦତ୍ତବାନ ଇତ୍ୟର୍ଥ। ଭଗବାନ ଏଇ ଭକ୍ତ ବେଶ ଧାରଣ କରିଛି, ମାତୃ ରୋଲ କରିଛି, ମାଙ୍କର ରୋଲ କରିଛି। ସବୁ ଖରାପ ଗୁଣ ଭିତରେ ଏଇ ଗୋଟିଏ ଭଲ ଗୁଣ ଭଗବାନ ଦେଖିଲେ, ଖରାପ ଗୁଣକୁ ଛାଡ଼ିଦେଲେ, କିଛି ନିନ୍ଦା କରିନି ଖରାପ ଗୁଣକୁ। ତାଙ୍କ ମାଆଙ୍କୁ ଯେଉଁ ସ୍ଥାନ ପ୍ରଦାନ କରିଥିଲେ ସେହି ସ୍ଥାନ ପ୍ରଦାନ କଲେ, ସ୍ତନଙ୍କ ତ୍ୱାପ ସଦ୍ଗତି। ତେଣୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଭାବ ବିଭରେ କହୁଛନ୍ତି, କିଂ ପୁନଃ ସଦୟା ଭକ୍ତିଆ, ଆଉ କ'ଣ କହିବି ପରୀକ୍ଷିତ, କିଂ ପୁନଃ ଆଉ କ'ଣ କହିବି ପରୀକ୍ଷିତ, ଯେଉଁମାନେ ଶ୍ରଦ୍ଧାର ସହିତ, ଯେଉଁମାନେ ଭକ୍ତିର ସହିତ ଭଗବାନ ଯିଏକି କୃଷ୍ଣ, ଯିଏକି ପରମାତ୍ମା, ସମସ୍ତଙ୍କର ଆତ୍ମା ସେ ପରମାତ୍ମା, ତାଙ୍କୁ ଯଦି ଗଚ୍ଛନ୍ ପ୍ରିୟତମ କି ନୁହଁ, ଆମେ ଯଦି ଜଣେ ପ୍ରିୟତମ ବସ୍ତୁ ପ୍ରଦାନ କରନ୍ତି, ରକ୍ତାତନ ମାତୃ ଯଥା ତାଙ୍କର ମା ଯେଉଁଭଳି ଭାବରେ ପ୍ରଦାନ କରିଥିଲେ, ବ୍ରଜବାସୀ ଯେଉଁ ଦଶଦା ରୋହିଣୀ ଏମାନଙ୍କର ଯେଉଁମାନେ ସମବୟସ୍କା ଥିଲେ, ତାଙ୍କର ଯେଉଁମାନେ ସହଚର ଥିଲେ, ସମସ୍ତେ ଭଗବାନଙ୍କର ମାତା ହେଇଯାଇଛନ୍ତି। ଆମେ କେବେ ଆଲୋଚନା କରିନଥିଲେ, ଏ ଲୀଳାଟି ଆସିବ ପରେ ବର୍ଣ୍ଣନା କରାଯିବ। ଏଇ ବକିର ଆଉ ଗୋଟେ ଭାଇ ଆସିବ ପ୍ରତିଶୋଧ ନେବା ପାଇଁ କଗାସୁର, ଆଉ ଗୋଟେ ଭାଇ ହେଉଛି ବକାସୁର, ଏମାନଙ୍କର ହାପି ଫ୍ୟାମିଲି ଥିଲା, ବହୁତ ଆନନ୍ଦରେ ଏବେ ଚେଷ୍ଟା କରୁଛୁ ଶତ୍ରୁମାନଙ୍କୁ ହତ୍ୟା କରି। ବର୍ତ୍ତମାନ ବକି ଯେତେବେଳେ ମୃତ୍ୟୁବରଣ କଲା, ବକା ଆସିକି ଭଗବାନଙ୍କର ପ୍ରତିଶୋଧ ନେବା ପାଇଁ ଚାହିଁଥିଲା, ଭଗବାନ ମଧ୍ୟ ତାର ପାଟିକୁ ଚିରିଦେଲେ, ଚିରି ପକାଇଲା ବକାର ପାଟି, କେତେ ଛନ୍ଦ ଜାଣିଲେ ସହି। ତେଣୁ ତାପରେ ଅଘାସର ଆସିଛି, ଅଘାସକୁ ମଧ୍ୟ ଭଗବାନ ମଧ୍ୟ କରିଛନ୍ତି। ତେଣୁ ଏ ଲୀଳାଟି ଯେତେବେଳେ ଚାଲିଥିଲା, ଏ ପଞ୍ଚମ ବୟସରେ ଭଗବାନଙ୍କ ଲୀଳାଟି ହେଇଥିଲା। ତେଣୁ ବ୍ରହ୍ମା ଆସି ଏତେ ବିରାଟ ଶବ୍ଦ ହେଇଛି, ବ୍ରହ୍ମ ଲୋକ ପର୍ଯ୍ୟନ୍ତ ସେ ଶବ୍ଦ ଯାଇ ପହଞ୍ଚିଛି। ତେଣୁ ବ୍ରହ୍ମା ଚିନ୍ତା କଲେ, ଅକାଳରେ କ'ଣ ସବୁ ଆସିଗଲା, ଦୋଷ ଆସିଗଲା କି, ଶିବଜୀଙ୍କର କ'ଣ ଦୋଷ ଲୀଳା ଆରମ୍ଭ କରିଦେଲେ କି, ଏଇଭଳି ଭାବେ ଚିନ୍ତା କରି ଯେତେବେଳେ ଆସୁଛନ୍ତି, ଦେଖୁଛନ୍ତି ଅଘାସର ମୃତ୍ୟୁବରଣ କରିଛି। ତେଣୁ ଭଗବାନ ଅଘାସକୁ ମୃତ୍ୟୁ ପ୍ରଦାନ କରି ତାଙ୍କର ସାଙ୍ଗବାଳକମାନଙ୍କ ସହିତ ପାଞ୍ଚ ବର୍ଷର, ସେମାନେ ସବୁ ପାଞ୍ଚ ବର୍ଷ କୁମାର ବୟସର ଅନ୍ତିମ ବୟସ ସେମାନେ ପହଞ୍ଚିଛନ୍ତି। ତେଣୁ ତାଙ୍କ ସାଙ୍ଗବାଳକମାନଙ୍କ ସହିତ ଭୋର ଭୋରୁ ଆସିଛନ୍ତି, ସେ କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି। ତେଣୁ ସେଇଠି ଯମୁନା ପ୍ଲେନରେ ସବୁ ସାଙ୍ଗମାନଙ୍କ ସହିତ ବେଶି ଖାଦ୍ୟ ଗ୍ରହଣ କରୁଛନ୍ତି, ବଣଭୋଜ କରୁଛନ୍ତି। କିଭଳି ଖାଦ୍ୟ ଗ୍ରହଣ କରୁଛନ୍ତି, ଅପୂର୍ବ ଅଦ୍ଭୁତ ଭାବରେ ତାଙ୍କର ଏଇ ପୁରୀଣ ଯମୁନା ପୁରୀଣ ଭୋଜି କରୁଛନ୍ତି, ବଣଭୋଜି ଅପୂର୍ବ ଲୀଳା ତାଙ୍କର ଚାଲିଛି। ଭଗବାନଙ୍କର ଗୋଟିଏ ଦୁଃଖ ନାହିଁ, ସେଠି ଭଗବତ୍ର ଭଗବାନ କହି ସର୍ବତଃ ପାଣି ପାଳନ୍ତ ସର୍ବତୋ କି ଶିରମୁଖମ, ସବୁଠାରେ ଭଗବାନଙ୍କର ଶିର ରହିଛି, ମୁଖ ରହିଛି, ସବୁଠାରେ ରହିଛି ଭଗବାନଙ୍କର। ତେଣୁ ଭଗବାନଙ୍କୁ ଘେରି ଯେଉଁ ତାଙ୍କର ସାଙ୍ଗ ବାଳକମାନେ ବସିଛନ୍ତି, ସମସ୍ତେ ଭଗବାନଙ୍କୁ ମୁଖ ଦର୍ଶନ କରୁଛନ୍ତି, ସମସ୍ତେ ଭାବୁଛନ୍ତି ଭଗବାନ ମୋ ଆଡ଼କୁ, ତାଙ୍କୁ ତ ଭଗବାନ ବୋଲି କି ଜାଣନ୍ତି ନାହିଁ। ତେଣୁ ଇଏ କାହ୍ନାଇ ଆମର ଆମ ଆଡ଼କୁ ମୁହଁ ଚାହିଁକି ଲକ୍ଷ୍ୟ କରି ବସିଛି, ଏଇଭଳିଆ ସମସ୍ତେ ଭାବୁଛନ୍ତି, କାରଣ ଭଗବାନ ମୁଖ ଚାରିଆଡ଼େ ରହିଛି। ବ୍ରହ୍ମା ଆସି ଦେଖୁଛନ୍ତି, ବ୍ରହ୍ମାଙ୍କ ଚାରି ମୁଖ, କିନ୍ତୁ ସେ ଦେଖୁଛନ୍ତି ଆଙ୍କର ତ ସବୁଆଡ଼େ ମୁଖ, ଚାରିଆଡ଼େ ମୁଖ। ତେଣୁ ଭଗବାନ କିଭଳି ଖାଦ୍ୟ ଗ୍ରହଣ କରୁଛନ୍ତି, ନା ତାଙ୍କ ସାଙ୍ଗବାଳମାନଙ୍କର ଯେଉଁ ଅଇଁଠାକୁ ନେଇ ନିଜେ ଖାଇଦେଉଛନ୍ତି, ଏଭଳି ଛଡ଼େଇକି ଖାଉଛନ୍ତି ଏଭଳି ଭଗବାନ। ତେଣୁ ବ୍ରହ୍ମାଙ୍କର ସନ୍ଦେହ ହେଲା, ବ୍ରହ୍ମା କହିଲେ, ଇଏ ଯେଉଁ ଭଗବାନ, ଇଏ ମୋର ପିତା, ଇଏ ଭଗବାନ ଯାହାଙ୍କୁ ଖାଦ୍ୟ ଦେବା ପାଇଁ ଆମ ପୂଜାମାନେ ଯେଉଁ ଭୋଗ ଲଗାଉଛନ୍ତି, କେତେ ପ୍ରକାର ନିୟମରେ ଭଗବାନ ଭୋଗ ଲଗାଉଛନ୍ତି, ଆଉ ଇଏ ଏମିତି ସାଙ୍ଗବାଳମାନଙ୍କର ଜଇଁଠା ଖାଉଛନ୍ତି, ଇଏ କ'ଣ କି ଭଗବାନ, ପ୍ରକୃତରେ ଭଗବାନ ନାହାନ୍ତି ବୋଧେ, ଇଏ ଆଉ ଜଣେ କିଏ। ଚିନ୍ତା କରି ପ୍ରଥମେ କ'ଣ କଲେ, ନା ଭଗବାନ ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ ଏଇ ବର୍ଷା ଧାରଣ କରୁଥିଲେ, ଛୋଟ ବର୍ଷାମାନଙ୍କୁ ଧାରଣ କରୁଥିଲେ, ବର୍ଷାମାନଙ୍କୁ ହରଣ କରି ନେଇଗଲେ ବ୍ରହ୍ମା। ତେଣୁ ସାଙ୍ଗ ବାଳକମାନେ ଯେତେବେଳେ ଦେଖିଲେ ବର୍ଷା ପାଖପାଖି ନାହାନ୍ତି, ତେଣୁ ସେମାନେ ଯେତେବେଳେ ବିକଳ ହେଇଗଲେ, ଭଗବାନ କହିଲେ, କିଛି ବିସ୍ତବା ନାହିଁ, ତୁମେ ଖାଦ୍ୟ ଗ୍ରହଣ କର, ମୁଁ ଯାଇ ତାଙ୍କୁ କିଣି ଆସୁଛି। ବର୍ଷାମାନଙ୍କୁ ଭଗବାନ ଯେତେବେଳେ ଚାଲିଯାଇଛନ୍ତି ବର୍ଷାମାନଙ୍କ ଅନୁଷ୍ଠାନରେ, ସେହି ସମୟରେ ବ୍ରହ୍ମା ଆସି ତାଙ୍କର ସାଙ୍ଗ ବାଳକମାନଙ୍କୁ ମଧ୍ୟ ନେଇଗଲେ ହରଣ କରି। ତେଣୁ ଭଗବାନ ଯେତେବେଳେ ଫେରୁଛନ୍ତି, ସେଠି ବର୍ଷାମାନଙ୍କୁ ପାଇଲେନି, ଯେତେବେଳେ ଫେରୁଛନ୍ତି ଦେଖିଲେ ଏଠି ସାଙ୍ଗ ବାଳକମାନେ ନାହାନ୍ତି, ତେଣୁ ଭଗବାନ ସବୁକିଛି ଜାଣନ୍ତି, ବେଦାନ୍ତ ସମୁଦି ତାହାନି, ଭଗବାନ ସବୁକିଛି ଜାଣନ୍ତି, ତାଙ୍କର ପୁତ୍ରର କର୍ତ୍ତବ୍ୟ ବୋଲି ସେ ଜାଣିପାରିଲେ, ବ୍ରହ୍ମାଙ୍କର ଏସବୁ ଲୀଳା। ତେଣୁ ଭଗବାନ ନିଜକୁ ବିସ୍ତାର କରିଛନ୍ତି, ଯେତେ ସଂଖ୍ୟକ ଗୋପାଳ ଥିଲେ, ଯେତେ ସଂଖ୍ୟକ ବର୍ଷା ଥିଲେ, ଭଗବାନ ନିଜକୁ ସେତିକି ସଂଖ୍ୟକ ବିସ୍ତାର କରିଛନ୍ତି। ଏହିଭଳି ଭାବରେ ଗୋଟିଏ ବର୍ଷ କାଳ ଏ ଲୀଳା ଚାଲିଥିଲା, ଗୋଟିଏ ବର୍ଷ କାଳ ଲୀଳା ଚାଲିଥିଲା। ତେଣୁ ଏଇ ଯେଉଁ ଅଗାଶୁର ବଧ ହେଲା, ଭଗବାନ ପାଞ୍ଚ ବର୍ଷରେ ଅଗାଶୁରକୁ ବଧ କରିଛନ୍ତି, ଏ ବକିର ଭାଇକୁ ବଧ କରିଛନ୍ତି, କିନ୍ତୁ ତାଙ୍କ ସାଙ୍ଗ ବାଳକମାନେ ଯେତେବେଳେ ଫେରିସି ଆସିଛନ୍ତି, ବ୍ରଜକୁ ଆସିକି ଫେରିଛନ୍ତି, ଛଅ ବର୍ଷରେ ସେ ଲୀଳାକୁ ବର୍ଣ୍ଣନା କରିଛନ୍ତି। ସୁଖଦେବ ଗୋସ୍ୱାମୀ ଏ ଲୀଳାକୁ କହିବାକୁ ଚାହୁଁନଥିଲେ, କାରଣ ଏ ବହୁତ ଗଭୀର, ତମ ଲୀଳା ସମସ୍ତେ ବୁଝିପାରିବେ ନାହିଁ, ସମସ୍ତେ ବିଶ୍ୱାସ କରିପାରିବେ ନାହିଁ, ତେଣୁ ଏଇଟା କହିବାକୁ ଚାହୁଁନଥିଲେ। କିନ୍ତୁ ପରୀକ୍ଷିତ ମହାରାଜ ଜଣେ ସାଧାରଣ ଶ୍ରୋତା ନଥିଲେ, ସିଏ ହେଉଛନ୍ତି ଉତ୍ତମ ଶ୍ରୋତା, ତେଣୁ ସିଏ ପଚାରିଦେଲେ, ସୁଖଦେବ ଗୋସ୍ୱାମୀ ପଚାରିଦେଲେ, ଗୁରୁଦେବ କ'ଣ ପାଇଁ ପାଞ୍ଚ କୁମାର କୁମାର ଆଚରିତେ ଯେଉଁ କୁମାର ବର୍ଷରେ ଯେଉଁ ପାଞ୍ଚମ ବର୍ଷରେ ଯେଉଁ ଲୀଳାଟି କରିଥିଲେ, ତାଙ୍କ ସାଙ୍ଗ ବାଳକମାନେ କାହିଁକି ପୌଗଣ୍ଡେ ଷଷ୍ଠ ବୟସରେ କାହିଁକି ଆଲୋଚନା କଲେ, କହିଲେ କାହିଁକି ଯାଇକିରି ତାଙ୍କ ମାଆମାନଙ୍କୁ ଗୋଷ୍ଠରେ ଯାଇକି, ଗୋଟେ ବର୍ଷ କୁଆଡ଼େ ଗଲା? ପରୀକ୍ଷିତ ମହାରାଜ ସାଧାରଣ ଶ୍ରୋତା ନୁହଁ, ତେଣୁ ସୁଖଦେବ ଗୋସ୍ୱାମୀ ମଧ୍ୟରୁ ଶୁଣିଦେଲେ, ସେତେବେଳେ ସେ ତାଙ୍କର ଭାବ ଆସିଗଲା, ସମାଧିଗ୍ରସ୍ତ ହୋଇଗଲେ, କାରଣ ଏ ଲୀଳାକୁ ସେ କହିବା ପାଇଁ ଚାହୁଁନଥିଲେ, ଏ ଲୀଳାଟି ସମସ୍ତେ ବୁଝିପାରିବେ ନାହିଁ ବା ଅବିଶ୍ୱାସ କରିବେ, ଯାହା ବି ହଉ ସୁଖଦେବ ଗୋସ୍ୱାମୀ ଚାହୁଁନଥିଲେ କହିବା ପାଇଁ, ଖାଲି ଏତିକିରେ କହିଦେଲେ, ଭଗବାନଙ୍କର ଏଇ ଯେଉଁ ଅଭାସୁରକୁ ହତ୍ୟା କରିଥିଲେ, ପଞ୍ଚମ ବର୍ଷରେ କରିଥିଲେ, କିନ୍ତୁ ଷଷ୍ଠ ବର୍ଷରେ ତାଙ୍କ ସାଙ୍ଗ ବାଳକମାନେ ବୃନ୍ଦାବନରେ ଆଲୋଚନା କଲେ, ବୃନ୍ଦାବନ ସେ ବ୍ରଜରେ ବୃଦ୍ଧବନରେ। ତେଣୁ ପରୀକ୍ଷିତ ମହାରାଜ ସାଧାରଣ ଶ୍ରୋତା ନୁହନ୍ତି, ସେ ଧରିଲେ କଥାକୁ, କହିଲେ ଗୁରୁଦେବ ଭାଇ କୁହନ୍ତୁ କାହିଁକି ଏଇଟା ହେଲା, କ'ଣ ପାଇଁ ହେଲା? ତେଣୁ ସୁଖଦେବ ସେ ଶୁଣିଦେଲେ, ସେତେବେଳେ ସେ ସମାଧିସ୍ଥ ହୋଇଗଲେ, ଭଗବାନଙ୍କର ବହୁତ ବହୁତ ଆଶ୍ଚର୍ଯ୍ୟଜନକ ଲୀଳା, ତାକୁ ସ୍ମରଣ କରି ସୁଖଦେବ ଗୋସ୍ୱାମୀ ଭାବଗ୍ରସ୍ତ ହୋଇଗଲେ, ସମାଧିସ୍ଥ ହୋଇଗଲେ। ତେଣୁ ସେଠି କିଏ କିଏ ସବୁ ଅଛନ୍ତି ଶ୍ରବଣ କରୁଛନ୍ତି, 60,000 ମନ୍ଦିରମାନେ କିଏ ଅଛନ୍ତି, ତାଙ୍କ ଭିତରେ ସୁଖଦେବ ଗୋସ୍ୱାମୀଙ୍କର ପିତା ତାଙ୍କର ଗୁରୁଦେବ ବ୍ୟାସଦେବ ଅଛନ୍ତି, ଯିଏକି ଭାଗବତ ରଚନା କରିଛନ୍ତି। ବ୍ୟାସଦେବଙ୍କର ଗୁରୁଦେବ ନାରଦମୁନି ଅଛନ୍ତି, ଯିଏ ନାରଦମୁନି ଯିଏ ବ୍ୟାସଦେବ ଯିଏ ଭାଗବତ କଥା କହିଥିଲେ କହିବା ପାଇଁ ଲେଖିବା ପାଇଁ, ସେମାନେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ କହି ଚିନ୍ତା କରୁଛନ୍ତି, କ'ଣ ହେବ ବର୍ତ୍ତମାନ, ସୁଖଦେବ ଗୋସ୍ୱାମୀଙ୍କ ଭାବଗ୍ରସ୍ତ ହୋଇଗଲେ, ସମାଧିସ୍ଥ ହୋଇଗଲେ, ବର୍ତ୍ତମାନ କି କଥା କହିବେ? ତେଣୁ ସମସ୍ତେ ଉଚ୍ଚସ୍ତରରେ କୀର୍ତ୍ତନ କଲେ, ହରେ କୃଷ୍ଣା 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 ହରେ ହରେ, ହରେ ରାମ 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 ହରେ। କୀର୍ତ୍ତନ ଶୁଣିବା ପରେ ସୁଖଦେବ ଗୋସ୍ୱାମୀଙ୍କର ଆସ୍ତେ ଆସ୍ତେ ଚେତନା ଫେରିଲା। ତେଣୁ ସେ ପରୀକ୍ଷିତ ମହାରାଜ ପରୀକ୍ଷିତ, ତମେ ପ୍ରକୃତରେ ସାଧୁ, ସତାମୟଂ ସାର ଭୂତାନି ସର୍ବୋ ଯଦର୍ଥ ବାଣୀ ସୁଖତେତ ସାମପି ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତଶ ଜର ସ୍ତ୍ରିୟା ବିଟାନା ମିବ ସାଧୁ ବାର୍ତ୍ତା। ସ୍ତ୍ରିୟା ବିଟାନା ମିବ ସାଧୁ ବାର୍ତ୍ତା, ଯେମିତି ବିଟ ପୁରୁଷ ଲମ୍ପଟ ପୁରୁଷ ସ୍ତ୍ରୀମାନଙ୍କ ବିଷୟରେ କହିବା ପାଇଁ ସେ ତାଙ୍କର କେବେ ବନ୍ଦ ହେବନି କଥା, ବହୁତ ଆନନ୍ଦରେ ସେ ରାତି ବିତିଯିବ, କଥା ଚାଲିଯିବ। ପ୍ରକୃତରେ ପରୀକ୍ଷିତ ତମେ ଜଣେ ସେଇଭଳି ଭାବେ ଲମ୍ପଟ ପୁରୁଷ ଭଳି ତମେ ପ୍ରକୃତ ସାଧୁ, ସତାମୟ ସାର ଭୂତା ନିସର୍ଗ, ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ସାରଟିକୁ ଗ୍ରହଣ କରନ୍ତି, ତାଙ୍କର ସ୍ୱଭାବ ହେଉଛି ସେହିଭଳି ଭାବରେ ସାର ଭୂତା ନିସର୍ଗ, ତାଙ୍କର ଅର୍ଥ ତାଙ୍କର ବାଣୀ ତାଙ୍କର ଶ୍ରବଣ ଶ୍ରୁତି ତାଙ୍କର ଚେତସା ସବୁକିଛି ଭଗବାନ ପାଖରେ ନିବେଦିତ ହେଇଛି। ତେଣୁ ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତଶ୍ଚ ଜର, ପ୍ରତିକ୍ଷଣ ସବୁ ସମୟରେ ଅଚ୍ୟୁତଙ୍କର ଯେଉଁ ଲୀଳା, ଅଚ୍ୟୁତ ପ୍ରଭୁ କୃପା କରି ଆମକୁ ପ୍ରଭୁ ମହାରାଜଙ୍କର କୃପାମାଳ ପ୍ରଦାନ କଲେ, ଯାହା ହେଉ ଗୁରୁଦେବ ତାଙ୍କର ନାମ ଦେଇଛନ୍ତି ଅଚ୍ୟୁତ, ଭଗବାନଙ୍କ ନାମ ଅନୁସାରେ ସେ ଅଚ୍ୟୁତ, ତାଙ୍କର ଚ୍ୟୁତ ନାହିଁ, ତାଙ୍କର କେବେ ପତନ ନାହିଁ, प्रतीक्षण नव्यवत अच्युत प्रतीक्षण से भगवान जो अच्युत लीला सब नूतन लगू था लीला टी बहुत बार शुणुते अन्य माने परिचित महाराज मुझे आगे बहुत शुणी पारती किंतु ताकू सब भगवान लीला को नूतन लगुच परीक्षित महाराज तक नाम कहीं ना मातृगर्भ से भगवान दर्शन करते मातृगर्भ जो थे भगवान जो महाभारत युद्ध पर भगवान फिर बस समय अश्वत्थामा प्रथम पांडव मान जो पांच पुत्र थे महाभारत युद्ध अंतिम दिवस राति से पांच पुत्र को त्याग कर देते पुणी जो जान लें आ पांडव मान गोटे रही वंशधर जे कि उत्तरांचल गर्भर अच्छी हत्या करने ब्रह्मास्त्र छाड़े तेणु उत्तरा जो भगवान जाऊनापुर द्वारका जीवन बस रथरे बस जावाई उद्योग होती समय उत्तरा आज प्रार्थना कराई धाई आभु पाई पाई महाजोगिन देव देव जगत्पते नान्यंतो दवय पशे जत्र मृत्यु परस्परम प्रभु मोर जो गर्भ में जो संतान रही बर्तमान जड़ी रही तेनाली रक्षा कर मत मोर मृत्युबरण कर असुविधा ना आपण छड़ा कि रक्षा करेंगे ना तेणु भगवान जद रथ पर बस कि निजी विस्तार कर उत्तरांग गर्भ में प्रवेश कर रक्षा कर पिलार नाम है परीक्षित जो से आसिले जन्मग्रहण कले समस्त से ईक्षण करती परीक्षा करती ये से ही पुरुष कि जहाँ को माँ का गर्भ देखी से नाम है परीक्षित तेणु से ही परीक्षित भगवान लीला को सब नूतन लगे प्रतीक्षण नव्यवत अच्युत स्त्रिया पिटाणाम वार्ता सुख गोस्वामी सुखदेव गोस्वामी भरी सभारे षाठी हजार मनुष्य मान सभारे यही उदाहरण के देवे आउसी उदाहरण मिलला ना विट पुरुष जो भाई भाव स्त्री विषय आलोचना करने आनंद प्राप्त हुए तुम से भाव में भगवान कथार आनंद प्राप्त हो तेणु से लीला टी विस्तार भाव वर्णना कले ब्रह्मा जो नहींगले नहींगले गोटे वर्ष चलीगला कहीं जानपारे ना भगवान इसको विस्तार कर समस्त सांगवाल मानकर मांकर स्तन्यपान कर संदी तन मातरो तथा पुरी कहे भगवतन कह खाली जे तांकर दसटा माँ थे तो समस्त तांकर माँ ही जाइछन्ती कारण भगवान इसको विस्तार करी सांगवाल मानकर पर मध्यम गोटे वर्ष काल लीला कर संदी खाली जे मांकर स्तन्यपान कर संदी तानो गावी मानकर मध्य स्थान कौन स्तन पान कर बच्छारूपर बच्छारूपर निजी विस्तार करते गावी थे समय भगवान से ही समय जो मैंने बच्छा बच्छा थे जो मैं चारण करते माँ गावी मान से स्तनपान करते सांग बाड़क थे सांग बाड़क मान माँ स्तनपान कर तेणु सुखदेव गोस्वामी यहीटा को बर्तमान कौन सेठी विस्तार भाव कह बर्तन संक्षेप कहता मातरो तथा कि पुनः श्रद्धा भक्त जो मैंने माँ मैने माँ मैंने जन माँ माँ मान कहीं कहला ना ये भाव में से विस्तार कर समस्त स्तन्यपान कर तेणु से मानकर कौन गति हे चिंता कर पुनः श्रद्धा भक्त कृष्णाय परमात्मने जत्सन प्रियतम के रक्ता तन माँ करो जथा बहुत आसक्त चित्तरे माँ मैने जो ब्रजरे भगवान लीला चलता बेले पुत्र मान जी की स्नेह कर कृष्ण को तुम अधिक स्नेह करते कारण सी हूँ समस्त परमात्मा आम शरीर जो भाव में आम प्रिय कहीं आम आत्मा थी ये शरीर टी आम प्रिय हो जाए भाव में परमात्मा आम शरीर अच्छा तेणुक भगवान परमात्मा आम से प्रिय तेणु जो माँ मैंने थे ब्रजरे पुत्र मान प्रति आकर्षण ना कृष्ण प्रति अधिक आकर्षण था କିନ୍ତୁ ଯେତେବେଳେ ଭଗବାନ ନିଜକୁ ବିସ୍ତାର କରି ତାଙ୍କର ପୁତ୍ର ରୂପରେ ଆସିଛନ୍ତି, ସେତେବେଳେ ତାଙ୍କର ପୁତ୍ର ପ୍ରତି ଯେତିକି ଆକର୍ଷଣ ହୋଇଯାଇଛି, କୃଷ୍ଣଙ୍କ ପ୍ରତି ସେତିକି ଆକର୍ଷଣ ହୋଇଯାଇଛି, କିନ୍ତୁ ଏ ରହସ୍ୟକୁ ସେମାନେ ବୁଝିପାରିନଥିଲେ। କିନ୍ତୁ ବଳଦେବ ମଧ୍ୟ ଜାଣିପାରିନଥିଲେ ଏ ଯେଉଁ ଲୀଳାଟି ହେଇଥିଲା, ବ୍ରହ୍ମା ଯେଉଁ ଗୋବର୍ଷମାନଙ୍କୁ ହରଣ କରିଥିଲେ, ଦଶମାନଙ୍କୁ ହରଣ କରିଥିଲେ, ବାଳକମାନଙ୍କୁ ହରଣ କରିଥିଲେ, ଗୋଟିଏ ବର୍ଷ ବିତିଯାଇଛି ବ୍ରହ୍ମ ଲୋକରେ, ଗୋଟିଏ ମୁହୂର୍ତ୍ତ ଆମର ଏଠିକା ଗୋଟିଏ ବର୍ଷ, ତେଣୁ ବ୍ରହ୍ମ ଗୋଟିଏ ଦିନ ଗୋଟିଏ ବର୍ଷ ପୁରିବାକୁ ଅଛି, 4-5 ଦିନ ଏଇ ଗୋବର୍ଦ୍ଧନ ପର୍ବତ ଉପରେ ବଡ଼ ଗୋପମାନେ ସେମାନେ ଗାଭୀମାନଙ୍କୁ ଧାରଣ କରୁଥିଲେ, ଛୋଟ ଗୋପମାନେ ବର୍ଷାମାନଙ୍କୁ ଆଣି ସେଇଠି ପହଞ୍ଚିଗଲେ, ତଳେ ଆସି ପହଞ୍ଚିଗଲେ, ତଳେ ବର୍ଷାମାନଙ୍କୁ ଦେଖି ଗାଭୀମାନେ ଡେଇଁକିରି ଆସିଲେ, ଡେଇଁକିରି ଆସିଲେ ତାଙ୍କ ବର୍ଷାମାନଙ୍କ ପାଖକୁ ଆସି ପହଞ୍ଚିଗଲେ। ତେଣୁ ଗୋପମାନେ ଯେଉଁମାନେ ତାଙ୍କୁ ଚାରଣ କରୁଥିଲେ, ଗାଈମାନଙ୍କୁ ଚାରଣ କରୁ, ସେମାନେ କ୍ରୋଧ ପ୍ରକାଶ କରି ତାଙ୍କ ପୁତ୍ରମାନଙ୍କ ଉପରେ କ୍ରୋଧ ପ୍ରକାଶ କରିକି ଚିନ୍ତା କରୁଛନ୍ତି, କାହିଁକି ସେମାନେ ଏଠିକି ଆଣିକି ଆସିଲେ, ସେ ତ ଅନ୍ୟ ଜାଗାକୁ ଯିବା କଥା, ଏଠିକି ଆଣିକି ଆସିଲେ, ଏଇଭଳି କ୍ରୋଧରେ ଆସୁଛନ୍ତି, ପିଟିବା ପାଇଁ ଆସୁଛନ୍ତି। କିନ୍ତୁ ଯେତେବେଳେ ତଳେ ଆସି ପହଞ୍ଚି ଯାଇଛନ୍ତି ତାଙ୍କ ପୁତ୍ରମାନଙ୍କ ପାଖରେ, ତାଙ୍କୁ କ୍ରୋଧ କ'ଣ କରିବେ, ତାଙ୍କୁ ଆଲିଙ୍ଗନ କରି ତାଙ୍କୁ ଚୁମ୍ବନ ପ୍ରଦାନ କରୁଛନ୍ତି। ଏହିସବୁ ଲୀଳା ଦେଖି ବଳରାମ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, ସେ ପଚାରୁଛନ୍ତି ଏଭଳି କେମିତି ହେଲା, ଏତେ ସ୍ନେହ କେମିତି ଆସିଲା, କ'ଣ ଘଟଣା କ'ଣ। ତେଣୁ ଭଗବାନ କୃଷ୍ଣ ସେହି ସମୟରେ କହିଲେ, ଏ ବ୍ରହ୍ମା ହରଣ କରିଛନ୍ତି ପ୍ରକୃତ ବର୍ଷାମାନଙ୍କୁ, ପ୍ରକୃତ ନାଙ୍ଗବାଳମାନଙ୍କୁ ହରଣ କରିଛନ୍ତି, ମୁଁ ନିଜକୁ ବିସ୍ତାର କରୁଛି। ତେଣୁ ଗୋଟିଏ ବର୍ଷ ପୁରିଗଲା, ଯେତେବେଳେ ବ୍ରହ୍ମା ଦେଶ ଦେଖିଲେ ତାଙ୍କର ଭଗବାନଙ୍କ ଲୀଳା ସେହିଭଳି ଭାବରେ ଚାଲିଛି, ଯେଉଁଭଳି ଭାବରେ ଚାଲିଥିଲା ତାଙ୍କର ହରଣ କରିବା ପୂର୍ବରୁ, ସେହିଭଳି ଭାବରେ ଭଗବାନଙ୍କ ଲୀଳା ଚାଲିଛି। ତେଣୁ ସେ ତାଙ୍କ ବାଳକମାନଙ୍କୁ ଏବଂ ବର୍ଷାମାନଙ୍କୁ ଆଣିକି ଅର୍ପଣ କରିଛନ୍ତି, କ୍ଷମା ପ୍ରାର୍ଥନା କରିଛନ୍ତି। 10-14 ଅଧ୍ୟାୟରେ ଗୋଟିଏ ଅଧ୍ୟାୟ ବ୍ରହ୍ମାଙ୍କର କ୍ଷମା ପ୍ରାର୍ଥନା ଚାଲିଛି, ଗୋଟିଏ ସ୍ତୁତି ଚାଲିଛି। ତେଣୁ ସାଙ୍ଗବାଳକମାନେ ଗୋଟିଏ ବର୍ଷ ପରେ ସେଇ ଲୀଳାଟି କହିଲେ, ସାଙ୍ଗବାଳକମାନେ ଭୁଲିଗଲେ, ଗୋଟିଏ ବର୍ଷ କୁଆଡ଼େ ଗଲା ତାଙ୍କର ସେମାନେ ଜାଣିନା, ସେମାନେ ଅଚେତ ହେଇକି ରହିଛନ୍ତି ଗୋଟିଏ ବର୍ଷ କାଳ। ତେଣୁ ବର୍ତ୍ତମାନ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ସେମାନଙ୍କ କଥା ଆଉ କ'ଣ କହି କରିକି, ଯେଉଁମାନେ ମା ମାନେ, ଯେଉଁମାନେ ଗାଭୀମାନେ ମଧ୍ୟ ମା ହେଇକରି ତନ୍ୟପାନ କରାଇଛନ୍ତି କୃଷ୍ଣଙ୍କୁ, ତାଙ୍କର କ'ଣ ଗତି ନ ହେବ, ଚିନ୍ତା କର। ତେଣୁ ପଦ୍ମ୍ୟାଂ ଭକ୍ତବୁଦ୍ଧିତାଭ୍ୟାଂ ବନ୍ଧ୍ୟାଭ୍ୟାଂ ଲୋକବନ୍ଧିତୈ ଅଙ୍ଗଦସ୍ୟା ସମ୍ରାଜ୍ୟମ୍ୟ ଭଗବାନ ବିବସ୍ତନ ଜାତୁ ଧାନ୍ୟ ସ୍ୱର୍ଗମ୍ ଅବାପ ଜନନୀ ଗତି କୃଷ୍ଣ ଭୁକ୍ତ ସ୍ତନ କ୍ଷୀରା କିମ ଗାଭୋ ମାତର। ତେଣୁ ଏଇ ପୂତନା ଯିଏକି ଏତେ ଅସାଧ୍ୟ ବ୍ୟକ୍ତି ଥିଲା, ଏତେ ପାପିନୀ ଥିଲା, କିନ୍ତୁ ତାର ଶରୀରକୁ ଯେତେବେଳେ ଜଳାଯାଉଛି, ସଂସ୍କାର କରାଯାଉଛି, ଦାହ କରାଯାଉଛି, ସେ ସମୟ ତାର ଶରୀରରୁ ଅଗୁରୁ ବାସ ଆସୁଛି, ଅଗୁରୁ ସୁଗନ୍ଧି ଆସୁଛି। ତେଣୁ ସୁଭଦ୍ର ଗୋସ୍ୱାମୀ କହୁଛନ୍ତି ଯେ ଭଗବାନ ପଦ୍ମ୍ୟାଂ ଭକ୍ତ ଉଦ୍ଦିଷ୍ଟାଭ୍ୟାଂ ବନ୍ଧ୍ୟାଭ୍ୟାଂ ଲୋକ ବନ୍ଧି ଦେଇ ଯେ ଲୋକମାନଙ୍କର ମନ୍ଦିର କୁହନ୍ତି ଯେ ଭଗବାନ, ସିଏ ଯାହାଙ୍କର ଅଙ୍ଗରେ ଅଙ୍ଗଦସ୍ୟା ସମାଗ୍ରମ୍ୟ ଭଗବାନ ଅଭିବସ୍ତନ ତାର ସ୍ତନକୁ ପାଳନ କରିଛନ୍ତି, ତେଣୁ ଆଉ ସିଏ କ'ଣ ଆଉ ସେଇଭଳି ଭାବେ ପାପି ନେଇକି ରହିଛି କି, ସିଏ ଆଉ ପୁତନାରୁ ପୁତ ହୋଇଯାଇଛି, ଆଉ ପୁତନା ସେ ନାହିଁ, ଅପବିତ୍ର ନାହିଁ, ସେ ପବିତ୍ର ହୋଇଯାଇଛି, ଭଗବାନ ତାକୁ ସ୍ପର୍ଶ କରିଦେଇଛନ୍ତି, ତାର ସ୍ତନ୍ୟ ପାଳନ କରିଛନ୍ତି, ସେ ଆଉ ପୁତନା ହୋଇକି ରହିନାହିଁ, ସେ ପୁତ ହୋଇଯାଇଛି। ଭଗବତ ଗୀତାରେ ଭଗବାନ କହିଛନ୍ତି, ତ୍ରୈବିଦ୍ୟା ମାଂ ସୋମପା ଭୂତ ପାପା ଜଟି ଇଷ୍ଟା ସ୍ୱର୍ଗତି ପ୍ରାର୍ଥନ୍ତେ ତେ ପୁଣ୍ୟମାସାଧ୍ୟ ସୁଗନ୍ଧ ଲୋକମ୍ ଅସ୍ମତି ଦିବ୍ୟାନ୍ ଦିବିଦେବ ଭୋଗାନ୍। ବେଦରେ ଯେଉଁ ତ୍ରୈବିଦ୍ୟା ରହିଛି, ଋକ୍ ସାମ ଯଦୁ ତିନି ବେଦରେ ଯେଉଁ କର୍ମକାଣ୍ଡ ବିଧି ସବୁ ରହିଛି, ଯଜ୍ଞ ସବୁ ରହିଛି, ଏହି ଯଜ୍ଞ ମାଧ୍ୟମରେ ଭୂତ ପାପ ସେମାନେ ହୋଇଯାଆନ୍ତି, ଭୂତରୁ ମୁକ୍ତ ହୋଇଯାଆନ୍ତି, ପାପରୁ ମୁକ୍ତ ହୋଇଯାଆନ୍ତି। ତେଣୁ ଆଜି ପୁତନା ଭଗବାନ ଯେହେତୁ ତାର ସ୍ତନ୍ୟପାନ କରିଛନ୍ତି, ଆଉ ସେ ପୁତନା ହୋଇକି ରହିନାହିଁ, ସେ ପୁତ ହୋଇଯାଇଛି, ପବିତ୍ର ହୋଇଯାଇଛି, ତେଣୁ ତାର ଶରୀରରୁ ଜାତି ଧାଉଣୀ ଅଛି, ସେ ବଡ଼ ରାକ୍ଷସ ଥିଲା, ସବୁ ପ୍ରକାର ମଙ୍ଗଳ କାର୍ଯ୍ୟ କରୁଥିଲା, କିନ୍ତୁ ତଥାପି ସ୍ୱର୍ଗମ ଭାବ ଜନନୀ ଗତି ସ୍ୱର୍ଗମ ଅବଶ୍ୟ ସ୍ୱର୍ଗ ପ୍ରାପ୍ତ ହେଲା। ସ୍ୱର୍ଗ କହିଲେ ଭୌତିକ ସ୍ୱର୍ଗ ସ୍ୱର୍ଗ ନୁହଁ, ଜୀବ ଜଗତର ସ୍ୱର୍ଗ ଯେଉଁ ରହିଛି, ସେ ସ୍ୱର୍ଗକୁ ପ୍ରାପ୍ତ ହୋଇଛି। ଜନନୀ କଥିତ ତାଙ୍କର ମାଆ ମାନେ ଯେଉଁ ସ୍ଥାନ ପ୍ରାପ୍ତ ହୋଇଛନ୍ତି ସେମାନେ ସେଇ ସେ ମଧ୍ୟ ପୁତନା, ଆଉ ପୁତନା ହେଇକି ରହିଲେ ସେ ପୁତ ହେଇଯାଇଛି, ଆଉ ପୁତନା କହିଲେ ହେବ ନାହିଁ ତାକୁ, କାରଣ ସେ ଅପବିତ୍ର ହେଇନାହିଁ, ସେ ପୁତ ପବିତ୍ର ହେଇଯାଇଛି। ତେଣୁ କୃଷ୍ଣ ଭୁକ୍ତ ତନ କ୍ଷୀରା କି ମୁଁ ଗାବୁନୁ ମା ଦ୍ୱାରା, ତେଣୁ ସେଇ ଭଗବାନ ଯାହାଙ୍କର ସ୍ତନ୍ୟପାନ କରିଛନ୍ତି ଯେଉଁ ମା ମାନଙ୍କର ଯେଉଁ ଗାଈ ମାନଙ୍କର ତାଙ୍କ କଥା ଆଉ କ'ଣ କହିବା। ତେଣୁ ପୟାସି ଯାସା ମହିବତ ପୁତ୍ର ସ୍ନେହା ସ୍ମୃତାଙ୍ଗଳମ ଭଗବାନ ଦେବ ପୁତ୍ର କୈବଲ୍ୟାଦି କ୍ଷୀରପ୍ରଦ ତାସାମହି ରତନ କୃଷ୍ଣେ ଗୁର୍ବତୀଣାଂ ସୁଦକ୍ଷିଣମ ନା ପୁନଃ କଳ୍ପତି ରାଧନ ସଂସାର ଜ୍ଞାନ ସମ୍ଭବା। ଯେଉଁମାନେ ଭଗବାନ କ୍ରୀଡ଼ାରେ ସାମିଲ ହୋଇଛନ୍ତି ସେମାନେ ଆଉ ଏ ଭୌତିକ ଦେବକୁ ଆସିବେ ନାହିଁ। ନା ପୁନଃ କଳ୍ପତି ରାଧନ ସଂସାର, ଏ ସଂସାର କାହିଁକି ଆମେ ଆସିଛେ, ଅଜ୍ଞାନ ସମ୍ଭୁତା ଅଜ୍ଞାନ ସମ୍ଭବା, ଭଗବାନ ଭୁଲି ଯାଇଥିବାରୁ ଆମେ ସଂସାରରେ ଦୁଃଖ କଷ୍ଟ ଭୋଗ କରୁଛେ। କିନ୍ତୁ ଭଗବାନ କ୍ରୀଡ଼ାରେ ଯେଉଁମାନେ ସାମିଲ ହୋଇଛନ୍ତି ସେମାନେ ଆଉ ଯଦ୍ୱାନ ଅନିବର୍ତ୍ତନ୍ତେ ତଦ୍ଧାମ ପରମ ମମ ତତ୍ତ୍ୱା ଦେହଂ ପୁନର୍ଜନ୍ମ, ସେମାନଙ୍କର ଦେହ ତ୍ୟାଗ କରିବେ ସେମାନେ ଏ ଭୌତିକ ଜଗତକୁ ଆସିବେ ନାହିଁ। ତେଣୁ କଟୁ କଟ ଧୂମସ୍ୟ ସୌରଭ୍ୟ ମମ ଗ୍ରାହ୍ୟ ବ୍ରଜୁକ ସହ କିମିଦଂ କୁଦେତି ବଦନ୍ତୁ ବ୍ରଜମାୟୁ। ଏଇଟା କେଉଁଠୁ ଆସୁଛି, ଏଠି ସୁବାସ କେଉଁଠୁ ଆସୁଛି, ସେମାନେ ସବୁ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ସେମାନେ ଜାଣିପାରୁନାହାନ୍ତି ଏ ପୁତନାନ ଶରୀରରୁ ଆସି ସେମାନେ ଜାଣିପାରୁନାହାନ୍ତି। ରେ ତତ୍ର ବର୍ଣ୍ଣନ ଗୋପୀ ପୂତନାଂ ଗମନାଧିକମ ଶୁତ୍ୱା ତନ୍ନିଧନମ ସ୍ୱସ୍ତି ଶିଶୁସ୍ତା ସନ୍ ସୁବିସ୍ମିତା। ତେଣୁ ବର୍ତ୍ତମାନ ନନ୍ଦ ମହାରାଜ ଯେତେବେଳେ ଏସବୁ ଖବର ନେଲେ ଜାଣିଲେ ପ୍ରଜବାସୀମାନେ କହିଲେ ଏଇଭଳି ଭାବେ ପୂତନା ଆସିଥିଲା, ଏତେ ସୁନ୍ଦର ରୂପ ଧାରଣ କରି ଆସିଥିଲା, ଏସବୁ କ୍ରୀଡ଼ାକୁ ବର୍ଣ୍ଣନା କଲେ। ତେଣୁ ବର୍ତ୍ତମାନ ନନ୍ଦ ମହାରାଜ ବହୁତ ବିସ୍ମିତ ହୋଇଯାଉଛନ୍ତି। କାହିଁକି ବିସ୍ମିତ ହୋଇଯାଉଛନ୍ତି, ଏକରେ ବିସ୍ମିତ ଘଟଣା, ଦୁଇରେ ବିସ୍ମିତ ହେବାର କାରଣ ହେଉଛି ବସୁଦେବ ତାଙ୍କୁ କହିଥିଲେ ତୁମେ ଯାଅ ସେଠି ଉତ୍ପାଦ ହେବ, ବୃହତ୍ପନରେ ଉତ୍ପାଦ ହେବାର ଆଶଙ୍କା ରହିଛି, ତୁମେ ଶୀଘ୍ର ଯାଅ, ଏଠି ରୁହ ନା, ଡେରି କର ନା, ଏଇ କଥା ଯେଉଁ କହିଥିଲେ ଏ କଥା ସ୍ମରଣ କରି ସେ ବିସ୍ମିତ ହେଉଛନ୍ତି। ସେ ଭାବୁଛନ୍ତି ବସୁଦେବ କେମିତି ଜାଣିଲେ ଏ କଥା, ବସୁଦେବ ତ ନିଶ୍ଚିତ ଭାବରେ ଜଣେ ଋଷି, ସେ କଥା କହୁଛନ୍ତି। ନନ୍ଦ ସ୍ୱପୁତ୍ର ମାଦାୟ ପ୍ରତ୍ୟାଗତ ଗାର୍ଭି ମୋଟ୍ନୁ ପାଘ୍ରାୟ ପରମାନ୍ ମୁଦମ ଦେବେ କୁରୁଦ୍ଭ। ତେଣୁ ପୁତ୍ର ଯିଏକି ମୃତ୍ୟୁବରଣ କରିଥାନ୍ତା ସେ ବର୍ତ୍ତମାନ ବଞ୍ଚିଗଲା, ସେମାନେ ଚିନ୍ତା କରୁଛନ୍ତି। ନନ୍ଦ ସ୍ୱପୁତ୍ର ନନ୍ଦ ସତର ଅର୍ଥ ହେଉଛି ଆନନ୍ଦ, ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦ ଘନ, ସଚିତ ଏବଂ ଆନନ୍ଦମୟ, ତେଣୁ ତାଙ୍କର ନାମ ହେଉଛି ସଚ୍ଚିଦାନନ୍ଦମୟ। ସଚ୍ କହିଲେ ସେ ସବୁବେଳେ ପାଇଁ ଅଛନ୍ତି, ଚିତ୍ କହିଲେ ପୂର୍ଣ୍ଣ ଜ୍ଞାନମୟ ଏବଂ ସେ ଆନନ୍ଦ ଘନ। ତେଣୁ ଆନନ୍ଦଙ୍କର ଯେ ପିତା ସେ ନନ୍ଦ, ସେ ମଧ୍ୟ ଆନନ୍ଦ ଘନ, ଆନନ୍ଦର ମୂର୍ତ୍ତିମନ୍ତ ଅବତାର ସିଏ ନନ୍ଦ ମହାରାଜ ନନ୍ଦ, ସେ ଆନନ୍ଦରେ ନିଭୋର ହେଇକି ରହୁଛନ୍ତି ନନ୍ଦ, ସେଥିପାଇଁ ତାଙ୍କ ନାମ ହେଇଛି ନନ୍ଦ କି ଆନନ୍ଦ ଭୟ। ତେଣୁ ମୂର୍ଣ୍ଣ ପାଗ୍ରହାୟ ପରମାନ୍ ମୁଦମ, ତେଣୁ ପୁତ୍ରର ମସ୍ତକକୁ ଆଗ୍ରହଣ କରି ମସ୍ତକକୁ ସ୍ଥିରକୁ ଶୁଣିକରି ସେ ପରମାନ୍ ମୁଦମ ରେଭେ ବହୁତ ଆନନ୍ଦ ପ୍ରାପ୍ତ ହେଲେ, ପରମାନନ୍ଦ ପ୍ରାପ୍ତ ହେଲେ, ପରମାନ୍ ମୁଦମ ରେଭେ କୃତ୍ ଏ ଗୁରୁବଂଶର ଶ୍ରେଷ୍ଠ ପରିକୀର୍ ନନ୍ଦ ମହାରାଜ ଏହିଭଳି ଭାବେ ପୁତ୍ରର ଶିରକୁ ଆଗ୍ରହଣ କରି ବହୁତ ଆନନ୍ଦିତ ହୋଇଛନ୍ତି। ତେଣୁ ଆପଣମାନେ ଯେଉଁମାନେ ଏଇ ପୁତନା ଲୀଳାକୁ ଶ୍ରବଣ କଲେ ତାର ଫଳ କ'ଣ ହେବ, ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରିକୀର୍ ମହାରାଜକୁ, ଯ ଏତତ୍ ପୁତନା ମୋକ୍ଷମ କୃଷ୍ଣସ୍ୟା ଗତମଦ୍ଭୁତମ ଶୁଣିଆ ସଦୟା ମୃତ୍ୟୁ ଗୋବିନ୍ଦ ଲଭତେ ରାଜେ। ଆପଣମାନେ ଯେଉଁମାନେ ଭଗବାନ କଥା ଶ୍ରବଣ କଲେ, ଯ ଏତ ପୁତନା ମୁଖ୍ୟ ଏ ପୁତନା ବଦ୍ଧ ନୁହଁ, ପୁତନା ମୁଖ୍ୟ ପୁତନା ଉଦ୍ଧାର ଲୀଳା, ଏଇଟା ଯେଉଁମାନେ ଜାଣିନାହାନ୍ତି ସେମାନେ ଭାଇ ପୁତନାକୁ ବଦ୍ଧ କଲେ ଭଗବାନ, କିନ୍ତୁ ପ୍ରକୃତରେ ପୁତନାକୁ ଉଦ୍ଧାର କରିଛନ୍ତି ଭଗବାନ, ପୁତନା ମୁଖ୍ୟ ବୋଲି କୁହାଯାଇଛି ପୁତନା ମୁଖ୍ୟମ। ଏ ଲୀଳାକୁ ଯେଉଁମାନେ କୃଷ୍ଣ ସେ ଅର୍ଭକ ମଧୁତମ, କୃଷ୍ଣ ସେ ଅର୍ଭକ ଛଅ ଦିନର ବାଳକ, ସେ ଅର୍ଭକ ଛଅ ଦିନର ବାଳକ କୃଷ୍ଣ ଏ ଯେଉଁ ଅର୍ଭକ ବାଲ୍ୟ ଲୀଳାରେ ଯେଉଁ ଅଦ୍ଭୁତ ଲୀଳାକୁ ପ୍ରଦର୍ଶନ କଲେ, ଶୁଣିବା ସନ୍ଧ୍ୟା ମର୍ତ୍ତ୍ୟୁ ମର୍ତ୍ତ୍ୟୁ ଜଗତରେ ଭଗବାନ ଏକ ବିଳାସ ହେଉଛି ଏ କଳିକାଳ ଲୋକମାନଙ୍କ ପାଇଁ କରାଯାଇଛି, ଭାଗବତ ନବସ୍କନ୍ଦରେ ବର୍ଣ୍ଣନା କରାଯାଇଛି। ଭଗବାନଙ୍କ ଯେଉଁ ଲୀଳା କଳିଯୁଗର ଲୋକମାନେ ଯେତେବେଳେ ଶ୍ରବଣ କରିବେ ସେତେବେଳେ ସେମାନେ ଆନନ୍ଦରେ ବିଭୋର ହେବେ। ଭଗବାନଙ୍କର ଯଦିଓ ଦ୍ୱାପରରେ ଲୀଳା କରିଥିଲେ କିନ୍ତୁ ବିଶେଷ ଭାବରେ କଳିଯୁଗ ପାଇଁ ଲୋକମାନଙ୍କ ପାଇଁ ସେ ଲୀଳାଟି ହେଇଛି। ସୁଖଦେବ ଗୋସ୍ୱାମୀ ପରିକୀତ ମାଲଙ୍କୁ ନବସ୍କନ୍ଦ 24 ଅଧ୍ୟାୟରେ କଥା କହିଛନ୍ତି, କଳୌ ଜନିଷ୍ୟ ମାଣାନାମ ଦୁଃଖ ଶୋକ ତମନୁଦମ ଅନୁଗ୍ରହାୟ ଭକ୍ତାନାମ ସୁପୁଣ୍ୟମ ବେତନୋର୍ଜସ। ଏପରିକି ସୁଖଦେବ ଗୋସ୍ୱାମୀ ଭଗବାନ କ୍ରୀଡ଼ାକୁ 2-4 ଶ୍ଳୋକରେ ନବମ 24 ଅଧ୍ୟାୟରେ ବର୍ଣ୍ଣନା କରିଦେଇଛନ୍ତି। ସେ ବିସ୍ତାର ଭାବରେ ବର୍ଣ୍ଣନା କରିବା ପାଇଁ ଚାହୁଁନଥିଲେ, କାହିଁକି ନା ପରିକୀତ ମହାରାଜ ଏତେଦିନ ହେଲାଣି କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି, କୌଣସି ପାନୀୟ ଗ୍ରହଣ କରୁନାହାନ୍ତି, କିଛି ବିଶ୍ରାମ ନେଇନାହାନ୍ତି। ସେଥିପାଇଁ ଭଗବାନ ଲୀଳାକୁ ସଂକ୍ଷେପରେ 4-5 ଶ୍ଳୋକରେ କହିଦେଲେ। ତା ଦେହରେ ଗୋଟିଏ ଶୋକ ଥିଲା ଯେ କଳୌ ଜନିଷ୍ୟ ମାଣାନାମ, ଭଗବାନ ଯେଉଁ ଦ୍ୱାପର ଯୁଗରେ ଲୀଳା କରିଛନ୍ତି ଏ ବିଶେଷ ଭାବରେ ଆମମାନଙ୍କ ପାଇଁ କରିଛନ୍ତି, ଯେଉଁମାନେ ଭବିଷ୍ୟତରେ ଆସିବେ କଳିଯୁଗରେ ଆସିବେ। ଜନିଷ୍ୟ ମାଣାନାମ ଦୁଃଖ ଶୋକ ତମନୁଦମ, ତାଙ୍କର ଦୁଃଖ ଶୋକ ବା ଯେଉଁ ଅଜ୍ଞାନ ରହିଛି ସବୁ ଦୂର କରିବା ପାଇଁ ଭଗବାନଙ୍କ ଏସବୁ ଲୀଳା ହେଇଛି। ତେଣୁ ଅନୁଗ୍ରହାୟ ଭକ୍ତାନାମ, ଭକ୍ତମାନଙ୍କୁ ଅନୁଗ୍ରହ କରିବା ପାଇଁ ଏସବୁ ଲୀଳା ହେଇଛି। ଏବଂ ସୁପୁଣ୍ୟମ ବେତନୋଦ୍ୟଶ, ତାଙ୍କର ଯଶ ବିସ୍ତାର ହେବ, ଏଇଭଳି ଭାବରେ ଭଗବାନ ଲୀଳା କରିଛନ୍ତି। ତେଣୁ ଏଠି କହୁଛି ଯେଉଁମାନେ ଏଇ ଭଗବାନଙ୍କର ଯେଉଁ ଗର୍ଭକ ଛୋଟ ପିଲା ବାଳକ 6 ଦିନର ବାଳକ, ସିଏ ଯେଉଁ ଅଦ୍ଭୁତ ଲୀଳାଟି କଲେ, ଏଇ ଯେଉଁ ପୁତନା ମୁଖ୍ୟ ଲୀଳାକୁ ଯେଉଁମାନେ ଶ୍ରଦ୍ଧାର ସହିତ ଶ୍ରବଣ କରିବେ ତାଙ୍କର କ'ଣ ଫଳ ହେବ ପରିକ୍ଷିତ ନା ପ୍ରଭୁ କ'ଣ ହେବ ନା ଗୋବିନ୍ଦ ଲଭତେ ରଜେ, ଗୋବିନ୍ଦ ଭଗବାନ ଆଜି ଏଠି ରାଧା ଗୋବିନ୍ଦ ପୂଜିତ ହେଉଛନ୍ତି, ଗୋବିନ୍ଦ ତାଙ୍କ ନାଁ କାହିଁକି ଗୋବିନ୍ଦ ହେଇଛି, ଭଗବାନଙ୍କର ଅନେକ ନାମ ରହିଛି କିନ୍ତୁ ମୁଖ୍ୟ 3 ନାମ ରହିଛି, ଗୋବିନ୍ଦ ଗୋପୀନାଥ ମଦନ ମୋହନ। ଏ ବେଦରେ 3 ତତ୍ତ୍ୱ ରହିଛି, ସମଗ୍ର ବେଦକୁ ଯଦି ଆମେ ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି ତାକୁ 3 ତତ୍ତ୍ୱରେ ଗ୍ରହଣ କରିବା, 3 ତତ୍ତ୍ୱ ରହିଛି ସଂକ୍ଷେପରେ, 3 ତତ୍ତ୍ୱ ରହିଛି କ'ଣ କ'ଣ ସିଏ ନା ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ। ଏ ଭୌତିକ ଜଗତରେ ଆମର ବିଭିନ୍ନ ପ୍ରକାର ସମ୍ବନ୍ଧ ରହିଛି କିନ୍ତୁ ଏ ସମ୍ବନ୍ଧ ହେଉଛି ଅସ୍ଥାୟୀ ସମ୍ବନ୍ଧ, କିନ୍ତୁ ଭଗବାନଙ୍କ ସହିତ ଯେଉଁ ଆମର ସମ୍ବନ୍ଧ ଇଏ ହେଉଛି ଚିରନ୍ତନ ସମ୍ବନ୍ଧ। ତେଣୁ ବେଦ ଯେଉଁମାନେ ତତ୍ତ୍ୱ ଜାଣନ୍ତି ସେମାନେ ଏଇ 3 ତତ୍ତ୍ୱକୁ ଶିଖିବେ, ଭଗବାନ ଦେଖିବେ ଗୋବିନ୍ଦ ଦେବ ଏଠି ଯେଉଁ ରହିଛନ୍ତି 3 ସ୍ଥାନରେ ସେ ବକ୍ର ଅଛନ୍ତି, 3 ସ୍ଥାନରେ ଭଗବାନ ବକ୍ର ଅଛନ୍ତି ଲଙ୍କା ଅଛନ୍ତି, କାହିଁକି ନା ଏ 3 ତତ୍ତ୍ୱ ରହିଛି ତାଙ୍କ ପାଖରେ। ଗୋଟିଏ ହେଉଛି ସମ୍ବନ୍ଧ ତତ୍ତ୍ୱ, ଭଗବାନଙ୍କ ସହିତ କି ସମ୍ବନ୍ଧ ରହିଛି ଆମେ ସେଇଟା ଭୁଲି ଯାଇଛେ, ସେଇଥିପାଇଁ ଆମେ ଏଇ ସଂସାରରେ ବିଭିନ୍ନ ସମ୍ବନ୍ଧ ଖୋଜି ବୁଲୁଛେ କିନ୍ତୁ ଏ ସମ୍ବନ୍ଧ ହେଉଛି ଅସ୍ଥାୟୀ ସମ୍ବନ୍ଧ, ଜଣଙ୍କର ମୃତ୍ୟୁରେ ସେ ସମ୍ବନ୍ଧଟି ନଷ୍ଟ ହୋଇଯାଉଛି କିନ୍ତୁ ଭଗବାନ ସହିତ ଯେଉଁ ସମ୍ବନ୍ଧ ସେ ସମ୍ବନ୍ଧ ନିତ୍ୟ ସମ୍ବନ୍ଧ। ଏ ପୁତନା ଯେଉଁ ଭଗବାନଙ୍କ ସହିତ ସମ୍ବନ୍ଧିତ ହୋଇଗଲା ନିତ୍ୟ ମା ହୋଇଗଲେ ଭଗବାନଙ୍କର, ଯଶୋଦା ଏବଂ ଅନ୍ୟମାନେ ଯେଉଁ ଥିଲେ ସମସ୍ତେ ଭଗବାନଙ୍କ ନିତ୍ୟ ମା ହୋଇଯାଇଛନ୍ତି, ସେ ସମ୍ବନ୍ଧ କେବଳ ନଷ୍ଟ ହେବ ନାହିଁ ସବୁବେଳେ ପାଇଁ ରହିବ ସେ ସମ୍ବନ୍ଧ। ତେଣୁ ଏଇ ସମ୍ବନ୍ଧ ତତ୍ତ୍ୱ ରହୁଛନ୍ତି, ସମ୍ବନ୍ଧ ତତ୍ତ୍ୱର ଯେଉଁ ରହିଛନ୍ତି ଭଗବାନ ସିଏ ହେଉଛନ୍ତି ମଦନ ମୋହନ। ଜୟତାଂ ସୁରତ ପଙ୍ଗୋ ମମ ମନ୍ଦାର ମତେ କଥେ ଅସର୍ବସ ପଦାମ ଭୁଜୋ ରାଧା ମଦନ ମୋହନ ହଉ। ଏ ମଦନ ମୋହନ, ମଦନ ମୋହନ କହିଲେ ଭଗବାନ ସହିତ ଯେଉଁ ଆମର ସମ୍ବନ୍ଧ ରହିଛି ସେ ସମ୍ବନ୍ଧ ତତ୍ତ୍ୱର ଭଗବାନ ହେଉଛନ୍ତି ବା ଠାକୁର ହେଉଛନ୍ତି ବିଗ୍ରହ ହେଉଛନ୍ତି ଏଇ ମଦନ ମୋହନ, କେଉଁଠି ରାଧା ମଦନ ମୋହନ ରହିଛନ୍ତି। ବୃନ୍ଦାବନରେ ଅନେକ ଭଗବାନଙ୍କର ମୂର୍ତ୍ତି ରହିଛନ୍ତି, ତା ଦେହରୁ ଏଇ 3 ମୂର୍ତ୍ତି ହେଉଛି ମୁଖ୍ୟ। ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବ।
ଆମେ
ଅର୍ଥ ହେଉଛି ସିଏ ହେଉଛନ୍ତି ଏ ଅଭିଧେୟ ତତ୍ତ୍ୱ ପ୍ରଦାନ କରୁଛନ୍ତି।
अभिनय कह भक्ति भगवान को जाना पाई भगवान संबंध जाना पाई उपाय हूँ एकमात्र उपाय हूँ भक्ति अन्य कौन से उपाय भगवान को जापर ना तेणु गोविंददेव कहले से आमको ये भक्ति तत्व उपदेश दौर भगवत गीतार ज्ञान दौरान से गोविंददेव प्रदान करजुन को भागवतम से भाव ज्ञान उद्धव प्रदान कर गोविंददेव से ज्ञान प्रदान कर संबंध एवं अभिधय जो आम जाना से आगे गोटे तत्व रही जो अंतिम तत्व से हूँ कृष्ण प्रेम से कृष्ण प्रेम भगवान होती मदन मोहन सरी गोपीनाथ हाँ गोपीनाथ तेणु शिवगोविंद गोपीनाथ मदन मोहन ये तीन जन हूँ मुख्य तेणु एटारे गोविंददेव पूजित होती ये हूँ अभिधेय तत्व भगवान ये भक्ति तत्व प्रदान प्रचार कर भक्ति प्रदान कर गोविंददेव से कथा ये कहले
जन कूतना मुख्यम कृष्ण चारत शुणिया सदैव मध्य जो मैंने श्रद्धा सहित शुणे अश्रद्धार सहित शुणे से पारे ना श्रद्धार सहित जो मैंने श्रवण करेंगे मत्य लोक मृत्युवरण करेंगे कि मृत्यु को पार होते गोविंद लवते लगे गोविंद पटे ये आमंत्रण प्राप्त है गोविंद ये आनंद देवे आमको ये आनंद प्रदान करेंगे मृत्यु सागर को पार होगा मृत्यु पर विचलित है ना से मृत्यु सागर विचलित है ना मृत्यु पार हो कहीं जो आनंद प्राप्त होती से आनंद से मृत्यु भय मतलब मृत्यु तक ना मृत्यु पार हो भगवान प्राप्त है भगवान का समय भगवान कही कथा गुरुदेव कही कथा माँ प्रत्ये पुनर्जन्म दुखाड़ साधकम नाथ मोदी महात्मा संस्कृति परमांगता जो मैंने भगवान प्राप्त होती से श्रेष्ठ सिद्धि प्राप्त होती से महात्मा होते साधारण बद्ध जीवा रही है से महात्मा होते तेनालीराम सर्वे त्याग करेंगे से भगवत मान देवे जो भाया भाया गुरु कहला माँ मैंने लीला जीवन सामिल हेले से सर्वे त्याग कले से बोध जगह को आसवे ना भगवान धाम को जीवे से भाव में भगवान कथा को श्रद्धार सहित श्रवण करेंगे से गोविंद लवते रहे गोविंद पाखे रथी प्राप्त हे रथी प्राप्त मैंने सहज जिन नुह आम बौद्ध जगह प्रति आम रथी रही से रथी जो आकर्षण रही बौद्ध जगत प्रति से आकर्षण जो आम भगवान प्रति हम तेल आम जीवन सार्थक होम जीवन सफल हो तेणु ये शस्त्र भाव भगवान छदिन मेला की वर्णना करोस्वामी परिचित महाराज तेणु एक शुणी परिचित महाराज मैंने उच्चकोटी श्रवण करी आम कहे कितने उन्नत स्तर से अच्छा श्रवण कर तेणु सप्तम अध्याय आरंभ से कहते राघव उपाध जेन जेन अवतारेण भगवान हृदेश्वर करोति कन्नरम्यानी मनोज्ञानी जनः प्रभु प्रभु कितने सुंदर लीला वर्णना कले देन देन अवतारेण भगवान हरीश्वर भगवान को जो लीला से हरि समस्त अमंगल से हरण करती रजे प्रतिघम नवनीत चौरम रजे प्रतिघम चौरम गोपालनां चलुकोलचौरम गोपालनां चलुकोलचौरम अनेकजन्मा दिशपापचौरम अनेकजन्मा दिशपापचौरम चौरागम्यं कुरुतं नमामि चौरागम्यं हरि हरि शब्द अनेक अर्थ रही चेतन चर्चान के वर्णना कर हरि अनेक अर्थ मुख्य दुईत से सर्व अमंगल हरे नाम हरि एवं प्रेम दिया हरे मन प्रेम प्रदान समस्त मन को हरण करती तेनाली नाम हूँ हरि ତେଣୁ ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ସୁଖଦେବ ପରିକ୍ଷିତ ମହାରାଜ ଅପେକ୍ଷା କରିଛନ୍ତି କେତେବେଳେ ଭଗବାନ କଥା ଆସିବ, କାହିଁକିନା ସେ ଆରମ୍ଭରୁ ଯେତେବେଳେ ଅଭିଶାପ ପ୍ରାପ୍ତ ହୋଇଛନ୍ତି, ଆପଣମାନଙ୍କର ଜାଣିବା ପାଇଁ ଆମ ସଂକଟରେ କହିଦେବା, ଗୋଟେ ପରେ ସେ ଯେତେବେଳେ କରୁଥିଲେ ଶିକାର କରୁଥିଲେ, ସେହି ସମୟରେ ସେ କୃଷାର୍ଥ ହୋଇଯାଇଥିଲେ। କୃଷାର୍ଥ ହୋଇଥିବା ସମୟରେ ଗୋଟେ ମୁନିଙ୍କ ଆଶ୍ରମକୁ ଯାଇ ଜଳ ଭିକ୍ଷା କରିଛନ୍ତି, ଜଳପାନ କରିବା ପାଇଁ ଚାହୁଁଛନ୍ତି। ସ୍ୱାମୀ କୃଷିଙ୍କ ଆଶ୍ରମକୁ ଯାଇଛନ୍ତି, ସ୍ୱାମୀ କୃଷିଙ୍କ ଆଶ୍ରମରେ ସ୍ୱାମୀ କୃଷି ଧ୍ୟାନସ୍ଥ ହୋଇଥିଲେ, ଭଗବାନଙ୍କ ଧ୍ୟାନରେ ରହିଥିଲେ, ସେ ଶୁଣିପାରିନାହାନ୍ତି। ତେଣୁ ଜୀବନର ପ୍ରଥମ ଥର ପାଇଁ ପରିକ୍ଷିତ ମହାପ୍ରଭୁଙ୍କୁ ବୟସ ହୋଇଥିଲା 65 ବର୍ଷ, ସେ ସମୟରେ 65 ଇୟର୍ସ। ତେଣୁ ଜୀବନର ପ୍ରଥମ ଥର ପାଇଁ ସାଧୁମାନଙ୍କ ଭିତରେ ତାଙ୍କର କ୍ରୋଧ ଆସିଛି, ଯେ ଭଗବାନଙ୍କ ବ୍ୟବସ୍ଥା, ଯଦି ସେ କ୍ରୋଧ ନ କରିଥାନ୍ତେ ଆଜି ଆମେ ଭାଗବତ ଶ୍ରବଣ କରିପାରିନଥାନ୍ତେ। ତେଣୁ ସେ ଯେଉଁ ବୃଥା ମନ ଭିତରେ ଫେରିଯାଇଛନ୍ତି, କ୍ରୋଧ କରିଯାଇଛନ୍ତି, ଫେରୁଛନ୍ତି ଆଶ୍ରମରୁ, ଦେଖିଲେ ଗୋଟେ ସର୍ପ ମୃତ୍ୟୁବରଣ କରିଛି। ତେଣୁ ସେହି ସର୍ପକୁ ତାଙ୍କର ଧନୁ ଯେଉଁ ରହିଛି ସେଥିରୁ ଉଠେଇ ତାଙ୍କର ଗଳାରେ ବ୍ୟସ୍ତ କରି ଚାଲିଯାଇଛନ୍ତି। ଏ କଥା ଯେତେବେଳେ ତାଙ୍କର 5 ବର୍ଷର ବାଳକ ପୁତ୍ର ଶ୍ରୀଙ୍ଗୀ ଶ୍ରବଣ କରିଛନ୍ତି, ସେ ନିକଟସ୍ଥ ନଦୀରେ ସ୍ନାନ କରୁଥିଲେ, ଏ କଥା ଯେତେବେଳେ ସେ ଶ୍ରବଣ କରିଛନ୍ତି, ସେ ସମସ୍ତେ ଅଭିଶାପ ଦେଇଛନ୍ତି ଯେ ତକ୍ଷକ ସପ୍ତ ନେହନି ଦକ୍ଷିଣ ସ୍ମ ପୁରା ବାହାର 7 ଦିନରେ ତକ୍ଷକ ତାଙ୍କୁ ଦର୍ଶନ କରୁ, ଏଇଭଳି ଭାବରେ ଅଭିଶାପ ଦେଇଛନ୍ତି। ତେଣୁ ଯେତେବେଳେ ସ୍ୱାମୀ ଋଷି ଜାଣିଲେ, ସେ କ୍ଷମା ପ୍ରାର୍ଥନା କଲେ ଭଗବାନଙ୍କୁ, ପ୍ରଭୁ ମୋର ବାଳକ ପୁତ୍ର ଜାଣିପାରିଲା ନାହିଁ, ରାଧାଙ୍କର ଅଳ୍ପ ଦୋଷରେ ଗୋଟେ ବିରାଟ ଅଭିଶାପ ଦେଇଦେଲା, କି ଭଗବାନ ବ୍ୟବସ୍ଥାରେ। ତେଣୁ ଏ କଥା ଯେତେବେଳେ ପରିକ୍ଷିତ ମହାରାଜଙ୍କୁ ଶୁଣି ଦିଆଗଲା, ଖବର ଦିଆଗଲା ଯେ ଆପଣଙ୍କର ଆଉ 7 ଦିନ ଆୟୁଷ ଅଛି, ତେଣୁ ଆପଣ ବ୍ୟବସ୍ଥା କରନ୍ତୁ, ମୃତ୍ୟୁ ପାଇଁ ବ୍ୟବସ୍ଥା କରନ୍ତୁ। ତେଣୁ ସେ ବହୁତ ଆନନ୍ଦିତ ହେଲେ, ସେ କ୍ରୋଧ କରି ମାନେ ଭୟ କରିନାହାନ୍ତି, ବହୁତ ଆନନ୍ଦିତ ହୋଇଗଲେ। କାହିଁକି ନା ସେ ଜାଣିଲେ ମୋର 7 ଦିନ ଆୟୁଷ ଅଛି, କେହି ଜାଣିନାହାନ୍ତି କାହାର କେତେ ଦିନ ଆୟୁଷ। ସେଦିନ ଆରମ୍ଭରେ ଜାଗର ଆରମ୍ଭରେ ସେ କହିଲେ, ବିଜୁ ପ୍ରଭୁ କହୁଥିଲେ, ଗୋଟିଏ କ୍ଷଣରେ ସେ ମୃତ୍ୟୁବରଣ କଲେ, ସେ ଯେଉଁ ପରଶୁରାମ ପ୍ରଭୁ। ତେଣୁ କାହାର ଆୟୁଷ କେତେବେଳେ ସେ ଶେଷ ହୋଇଯିବ କେହି ଜାଣିପାରିନାହାନ୍ତି, କିନ୍ତୁ ପରିକ୍ଷିତ ମହାରାଜ ଆନନ୍ଦିତ ହେଲେ ମୋର 7 ଦିନ ଆୟୁଷ ଅଛି। ତେଣୁ ସେ ସମଗ୍ର ପୃଥିବୀର ସେ ସମ୍ରାଟ ଥିଲେ, ତାଙ୍କର ପୁତ୍ର ଜନ୍ମେଜୟଙ୍କୁ, ଜ୍ୟେଷ୍ଠ ପୁତ୍ର ଜନ୍ମେଜୟଙ୍କୁ ରାଜ୍ୟ ପ୍ରଦାନ କରି ସେ ଚାଲି ଆସିଲେ ଗଙ୍ଗା ନଦୀ ତଟକୁ, କୌଣସି ଖାଦ୍ୟ କୌଣସି ପାନୀୟ ଗ୍ରହଣ ନ କରିବା ପାଇଁ ଶପଥ ଗ୍ରହଣ କରି ରହିଲେ, 7 ଦିନ ପର୍ଯ୍ୟନ୍ତ ରହିଲେ। ତେଣୁ ଏହି ସମ୍ବାଦ ପୃଥିବୀର ବିଶ୍ୱର ଚାରିଆଡ଼େ ବ୍ୟାପିଗଲା, ମୁନିଋଷିମାନେ ସବୁ ଜାଣିପାରିଲେ, ବିନା ମୋବାଇଲରେ ସେମାନେ ଜାଣିପାରିଲେ, ତାଙ୍କର ରହିଛି ଶକ୍ତି ରହିଛି ସେ ସବୁ ଜାଣିପାରିବେ, ପରମାତ୍ମା ଉପରେ ଭଗବାନ ଶକ୍ତି ଜାଣନ୍ତି, ତେଣୁ ପରମାତ୍ମାଙ୍କ ସହିତ ସମ୍ବନ୍ଧ ଥିବାରୁ ସେମାନେ ମଧ୍ୟ ସବୁ ଜାଣିପାରନ୍ତି। ତେଣୁ ସେମାନେ ଆସି ଏକଜୁଟ ହୋଇଗଲେ, 60,000 ମନ୍ଦିର ସେମାନେ ଏକଜୁଟ ହୋଇଗଲେ। ତେଣୁ ପରିକ୍ଷିତ ମହାରାଜ ତାଙ୍କୁ କହୁଛନ୍ତି ଯେ ଆପଣ ଏଇ ଭଗବାନ କଥା କୁହନ୍ତୁ, ମୋର 7 ଦିନ ଆୟୁଷ ଅଛି, ମୋର ଜୀବନରେ କ'ଣ କର୍ତ୍ତବ୍ୟ ଆପଣ ମୋତେ କୁହନ୍ତୁ, ମୋର ଭଗବାନଙ୍କ କଥା ଆମକୁ କୁହନ୍ତୁ, ଏ କଥା ସେ କହୁଛନ୍ତି। କିନ୍ତୁ ମନୁଷ୍ୟମାନେ ଚିନ୍ତା କରିପାରୁନାହାନ୍ତି କ'ଣ କରିବେ, ବର୍ତ୍ତମାନ ତାଙ୍କ 7 ଦିନ ଆୟୁଷରେ ସେ କ'ଣ କରିବେ, କ'ଣ କରିବା ଉଚିତ, 7 ଦିନ ଆୟୁଷ ଅଛି କ'ଣ କରିବା କଥା। ମନୁଷ୍ୟମାନଙ୍କ ଯେତେବେଳେ ବାଦ ବିବାଦ ଚାଲିଥିଲା, ସେହି ସମୟରେ ସୁଖଦେବ ଗୋସ୍ୱାମୀ ଆସି ପହଞ୍ଚିଗଲେ, ଉଲଗ୍ନ ଅବସ୍ଥାରେ ରହିଛନ୍ତି, ବହୁତ ସୁନ୍ଦର ଶରୀର, ଭଗବାନ ଭଳି ଶରୀର ତାଙ୍କର, 16 ବର୍ଷ ଭଳି ଦେଖାଯାଉଛନ୍ତି। ଏବଂ ସାଧାରଣ ଲୋକମାନେ ଭାବୁଛନ୍ତି ଇଏ ଗୋଟେ ପାଗଳ ବ୍ୟକ୍ତି, ଛୋଟ ପିଲାମାନେ ସ୍ତ୍ରୀ ଲୋକମାନେ ତାର ଯେଉଁ ବ୍ୟବହାର ଦେଖିକି ସେମାନେ ଭାବୁଛନ୍ତି ଜଣେ ପାଗଳ, ତା ପଛରେ ଭାବୁଛନ୍ତି। କିନ୍ତୁ ଯେତେବେଳେ ସେ ସଭାରେ ଆସି ପହଞ୍ଚି ଯାଇଛନ୍ତି, ଯେ ସଭାସଦମାନେ ମନ୍ଦିର ସେମାନେ ସମସ୍ତେ ଦଣ୍ଡାମାନେ ତାଙ୍କୁ ପ୍ରଣାମ କରିଛନ୍ତି, ସମ୍ମାନ ଦେଇଛନ୍ତି। ତେଣୁ ପରିକ୍ଷିତ ମହାରାଜ ତାଙ୍କୁ ମଧ୍ୟ ସମାନ ପ୍ରଣାମ କରି ବ୍ୟାସାସନ ପ୍ରଦାନ କରି ତାଙ୍କୁ ପ୍ରଶ୍ନ ପଚାରିଛନ୍ତି। ପ୍ରଭୁ ଅଥ ପୃଚ୍ଛାମି ସଂସିଦ୍ଧିମ୍ ଯୋଗିନାମ ପରମ ଗୁରୁ ପୁରୁଷ ଶ୍ରୀ ଯତ୍ କାର୍ଯ୍ୟ ଅଗ୍ରିୟ ମାଣସ ସର୍ବଥା ଯତ୍ ଶ୍ରୋତବ୍ୟମ ଅଥ ଦାବ୍ୟମ ଯତ୍ କର୍ତ୍ତବ୍ୟମ ବୃହି ପ୍ରଭୁ ବୃହି ମର୍ତ୍ତବ୍ୟମ ଭଜନୀୟମ ବା ବୃହି ଦେବା ବିପର୍ଯ୍ୟୟ। ମନୁଷ୍ୟର କ'ଣ କର୍ତ୍ତବ୍ୟ, ବିଶେଷ ଭାବରେ ଯାହାର ମୃତ୍ୟୁ ସନ୍ନିକଟ ରହିଛି, କ'ଣ ତା'ର କର୍ତ୍ତବ୍ୟ, କ'ଣ ଜପ କରିବା କଥା, କ'ଣ ସ୍ମରଣ କରିବା କଥା, କ'ଣ କାର୍ଯ୍ୟ କରିବା କଥା, ଏସବୁ ବିସ୍ତାର ଭାବେ ବର୍ଣ୍ଣନା କରନ୍ତୁ। ତେଣୁ ଯଦିଓ ସେ ସୁଖଦେବ ଗୋସ୍ୱାମୀ ଠାରୁ ଭଗବାନ କଥା ଶ୍ରବଣ କରିବା ପାଇଁ ଚାହୁଁଥିଲେ, କିନ୍ତୁ ସୁଖଦେବ ଗୋସ୍ୱାମୀ ତାଙ୍କୁ ଭଗବାନଙ୍କର ଯେଉଁ ଶକ୍ତି ରହିଛି ପ୍ରଥମେ ସେସବୁ ବର୍ଣ୍ଣନା କଲେ। ଭଗବାନଙ୍କର ଅନେକ ଶକ୍ତି ରହିଛି, ପ୍ରଥମ ସ୍କନ୍ଧରୁ ନବମ ସ୍କନ୍ଧ ପର୍ଯ୍ୟନ୍ତ ଯେଉଁ ବର୍ଣ୍ଣନା କରାଗଲା ଏ ଭଗବାନଙ୍କର ଶକ୍ତି ବିଷୟରେ ବର୍ଣ୍ଣନା କରାଗଲା। ତେଣୁ ଦଶମ ସ୍କନ୍ଧରେ ହିଁ ଭଗବାନଙ୍କ ଲୀଳା ବର୍ଣ୍ଣନା କରାଯାଇଛି। ତେଣୁ ନବମ ସ୍କନ୍ଧରେ ତିନି ଚାରୋଟି ଶ୍ଳୋକରେ ଭଗବାନ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରିଦେଲେ। ତେଣୁ ଏ କଥା ଶୁଣି ପରିପୁଷ ମହାରାଜ କହୁ, ଭଗବାନ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ, ଏ ସଂକ୍ଷେପରେ କ'ଣ କହୁଛନ୍ତି ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ତେଣୁ ଦଶମ ସ୍କନ୍ଧରେ ଆପଣ ଦେଖିବେ ନବଟି ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ପରିପୁଷ ମହାରାଜଙ୍କୁ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରିଛନ୍ତି। ଭଗବାନ ଯେଉଁ 129 ବର୍ଷ ଲୀଳା କରିଥିଲେ, ବୃନ୍ଦାବନରେ 11 ବର୍ଷ କାଳ ଲୀଳା କଲେ, ମଥୁରାରେ 18 ବର୍ଷ କାଳ ଲୀଳା କଲେ ଏବଂ ଦ୍ୱାରକାରେ 100 ବର୍ଷ ପାଖାପାଖି ଲୀଳା କରିଛନ୍ତି। ଏ 129 ବର୍ଷ ଭଗବାନଙ୍କ ଲୀଳା ଏହି 9ଟି ଅଧ୍ୟାୟରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ଭଗବାନ ଲୀଳା ବିସ୍ତାର ଭାବେ ବର୍ଣ୍ଣନା କରିହେବ ନାହିଁ, ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ପରୀକ୍ଷିତ ମହାରାଜ ଭଗବାନଙ୍କର ଏହି ପ୍ରଥମ ଲୀଳା ଯେଉଁ ଶ୍ରବଣ କଲେ, ବାଲ୍ୟ ଲୀଳା 6 ଦିନ ଲୀଳା ଶ୍ରବଣ କରି ସେ କହୁଛନ୍ତି ଯେନ ଯେନ ଅବତାରେଣ ଭଗବାନ ହରିଶ୍ୱର ଭଗବାନ ସେ 9ଟି ଅଧ୍ୟାୟ ଜାଣିଥିବ ଜାଣିଥିବ ସେ ଭଗବାନ ଜାଣିଥିବେ। ତେଣୁ ସେ 10ମ ଅଧ୍ୟାୟରେ ଭଗବାନ ଲୀଳାକୁ ଶ୍ରବଣ କରିବା ପାଇଁ ଉପଯୁକ୍ତ ହେବେ। ହଠାତ୍ ଜଣେ ଯଦି ଭଗବାନଙ୍କ ଲୀଳାକୁ ଶ୍ରବଣ କରି ବୁଝିପାରିବ ନାହିଁ, ଏବଂ ଏ ଲୀଳାକୁ ମଧ୍ୟ ବୁଝିବାକୁ ହେଲେ ଏକାଦଶ ସ୍କନ୍ଧରେ ଭଗବାନ ଯେଉଁ ଉଦ୍ଧବକୁ ସବୁ ଜ୍ଞାନ ଦେଇଛନ୍ତି ସେ ତତ୍ତ୍ୱ ମଧ୍ୟ ବୁଝିବାକୁ ପଡ଼ିବ, ନହେଲେ ମଧ୍ୟ ତାଙ୍କର ପତନ ହେଇଯିବ। ଭଗବତଗୀତାରେ ଭଗବାନ କହିଛନ୍ତି ଆମ ହିଁ ସର୍ବେ ଜ୍ଞାନ ଲୋକାର୍ଯ୍ୟ ପ୍ରଭୁରେ ନନ୍ତୁ ମାମ ଅଭିଜାନାନ୍ତି ତତ୍ତ୍ୱନାଥ ସ୍ଥବନ୍ତିତେ। ଭଗବାନ ଶୁଣି ଉପଭୋଗକାରୀ ଏଇଟାକୁ ଯେଉଁମାନେ ଠିକ୍ ନ ଜାଣିଲେ ତାଙ୍କର ମଧ୍ୟ ପତନ ହେଇଯିବ। ତେଣୁ ଏଭଳି ଭାବରେ ପରୀକ୍ଷିତ ମହାରାଜ ନବମସ୍କନ୍ଧ ପର୍ଯ୍ୟନ୍ତ ଶ୍ରବଣ କରି ଦଶମ ସ୍କନ୍ଧରେ ଭଗବାନଙ୍କର ବାଲ୍ୟ ଲୀଳା ଯେଉଁ ବର୍ଣ୍ଣନା କରାଯାଉଛି, ଏ 6 ଦିନ ଲୀଳାଟି ବର୍ଣ୍ଣନା କରାଯାଇଛି। ତେଣୁ ଏ କଥା ଶୁଣି ସେ କହୁଛନ୍ତି ଯେନ ଯେନ ଅବତାରେଣ ଭଗବାନ ହରିଶ୍ୱର, ସେ ଯେଉଁ ହରି ସମସ୍ତଙ୍କୁ ଆକର୍ଷଣ କରନ୍ତି। ବର୍ତ୍ତମାନ ପରୀକ୍ଷିତ ମହାରାଜ ଭଗବାନ କଥା ଆସନ୍ତି ଆକର୍ଷିତ ହେଉଛନ୍ତି, ହରି ତାଙ୍କ ମନକୁ ଆକର୍ଷଣ କରୁଛନ୍ତି, ସେ ପ୍ରେମ ଦିଆ ହରେ ମନ ତାଙ୍କର ମନକୁ ହରଣ କରିଛନ୍ତି ଏବଂ ସିଏ ହେଉଛନ୍ତି ଈଶ୍ୱର, ସିଏ ହେଉଛନ୍ତି ନିୟନ୍ତ୍ରଣକାରୀ। ପରୀକ୍ଷିତ ମହାରାଜ ମାଙ୍କ ଗର୍ଭରେ ଥିଲାବେଳେ ଦେଖିଲେ ପ୍ରକୃତରେ ସେ ଈଶ୍ୱର, ଯେଉଁ ସେ ଜଳି ଯାଇଥିଲେ ଅଶ୍ୱତ୍ଥାମର ବ୍ରହ୍ମାଣ୍ଡରେ ସେ ଜଳି ଯାଇଥିଲେ, କିନ୍ତୁ ଭଗବାନ ତାଙ୍କୁ ପୁନର୍ଜୀବନ ଦାନ କରିଛନ୍ତି। ସେ ନିୟନ୍ତ୍ରଣକାରୀ ସବୁଠାରୁ ଶ୍ରେଷ୍ଠ ନିୟନ୍ତ୍ରଣକାରୀ, ସିଏ ଈଶ୍ୱରକାରୀ ନିୟନ୍ତ୍ରଣକାରୀ, ଯେତେ ନିୟନ୍ତ୍ରଣକାରୀ ଅଛନ୍ତି ସମସ୍ତଙ୍କର ଅନ୍ତିମ ନିୟନ୍ତ୍ରଣକାରୀ ହେଉଛନ୍ତି ସିଏ। ସେଥିରେ ବ୍ରହ୍ମା ବ୍ରହ୍ମ ସଂହିତାରେ ବର୍ଣ୍ଣନା କଲେ ଈଶ୍ୱର ପରମା କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ, ସିଏ ହେଉଛନ୍ତି ପରମେଶ୍ୱର, ତାଙ୍କ ଉପରେ କେହି ନିୟନ୍ତ୍ରଣକାରୀ ନାହାନ୍ତି। ପରୀକ୍ଷିତ ମହାରାଜ ଅନୁଭବ କରୁଛନ୍ତି ମାତୃଗର୍ଭରୁ ସେ ଜଳି ଯାଇଥିଲେ, ମୃତ୍ୟୁବରଣ କରିଥିଲେ, କିନ୍ତୁ ଇଏ ପରମ ନିୟନ୍ତ୍ରଣକାରୀ ଅଶ୍ୱତ୍ଥାମାରକୁ ବ୍ରହ୍ମାଣ୍ଡକୁ ବ୍ୟର୍ଥ କରିଦେଇଛନ୍ତି, ତାଙ୍କୁ ଜୀବନଦାନ କରିଛନ୍ତି। ତେଣୁ ସେ ଜାଣିଲେ ସେ ହେଉଛନ୍ତି ଭଗବାନ, ଭଗବାନ ହରିଶ୍ୱର। ତେଣୁ ତାଙ୍କ ନାମ ହିଁ ପରୀକ୍ଷିତ, ଯାହାକୁ ଦେଖନ୍ତି ସେ ଭାବନ୍ତି ଇଏ ସେହି ବ୍ୟକ୍ତି କି ଯାହାକୁ ମୁଁ ମାଙ୍କ ଗର୍ଭରେ ଦେଖିଥିଲି, ତାଙ୍କ ନାମ ହିଁ ପରୀକ୍ଷିତ। ତେଣୁ ବର୍ତ୍ତମାନ କହୁଛନ୍ତି ରାଜା ଯେ ଯେନ ଯେନ ଅବତାରେଣ ଭଗବାନ ହରିଶ୍ୱର କରୋତି କର୍ଣ୍ଣର ଜ୍ଞାନ, ଭଗବାନଙ୍କ ଲୀଳା କି କର୍ଣ୍ଣକୁ ଆନନ୍ଦ ପ୍ରଦାନ କରେ, କରୋତି କର୍ଣ୍ଣର ଜ୍ଞାନ ଭଗବାନ ଲୀଳା, ଯେଉଁମାନେ ଯେତେବେଳେ ଭାଗବତ ଲେଖା ହେଇନଥିଲା ବ୍ୟାସଦେବ ସେ ଶାନ୍ତିପ୍ରାପ୍ତ ହେଇପାରୁନଥିଲେ, ନାରଦମୁନି ସେଇଟା ଯାଇ କହିଥିଲେ ସେ କଥା, ତମେ ଯଦିଓ ବହୁତ ଶାସ୍ତ୍ର ରଚନା କରିଛ ବେଦ ଉପନିଷଦ ପୁରାଣ ଇତ୍ୟାଦି, କିନ୍ତୁ ନଜଗତ୍ର କଲମ ଘରେ ଦେଶ ଜଗତ ପବିତ୍ରା ପ୍ରଗୁଣିତ କରିଛି ତା ବାୟସମ ତୀର୍ଥମ ହେଉଛନ୍ତି ମାନସା ନଜତ୍ର ଅନୁସାର ଜଗନ୍ତୁ ଶିକ୍ଷା। ହେ ବ୍ୟାସଦେବ ତମେ ଯଦିଓ ବହୁତ ବେଦ ଉପନିଷଦ ରଚନା କରିଛ, କିନ୍ତୁ ଯେଭଳି ଭାବରେ ତୁମେ ଧର୍ମ ଅର୍ଥ କାମ ମୋକ୍ଷକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛ ସେହିଭଳି ଭାବରେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ବିସ୍ତାର ଭାବେ ବର୍ଣ୍ଣନା କରିନାହୁଁ, ସେଯାଏଁ ତୁମେ ଶାନ୍ତି ପ୍ରାପ୍ତ ହୋଇପାରୁନାହୁଁ। ତେଣୁ ଏଇ ଯେଉଁ ଭଗବାନଙ୍କ ଲୀଳା କର୍ମକି କନ୍ୟା ରମ୍ୟାଣୀ, ଯେଉଁମାନେ ସାଧୁ ବ୍ୟକ୍ତି ନ ଯତଚିତ୍ର ପଦମ, ବହୁତ ସାହିତ୍ୟ ରହିଛି ଆମର ପୃଥିବୀରେ, ବର୍ତ୍ତମାନ କେତେ ସାହିତ୍ୟ ରହିଛି, ବିଭିନ୍ନ ଭାଷାରେ ସାହିତ୍ୟ ସବୁ ରହିଛି, କିନ୍ତୁ ବହୁତ ସୁନ୍ଦର ଆଳଙ୍କାରିକ ଭାଷା ମଧ୍ୟ ସବୁ ରହିଛି, ବହୁତ ନୋବେଲ ପ୍ରାଇଜ୍ ପାଉଛନ୍ତି ସାହିତ୍ୟରେ, ନୋବେଲ ପ୍ରାଇଜ୍ ପାଉଛନ୍ତି, କିନ୍ତୁ ଯଦି ସେଥିରେ ହରିଙ୍କର ଦୋଷ ନାହିଁ, ହରେଣ ଦୋଷ ବର୍ଣ୍ଣନା କରାଯାଏ ନାହିଁ, ତାହେଲେ ବାୟସମ କୀର୍ତ୍ତନ ଉତ୍ପତ୍ତି ମାନସା, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ତାଙ୍କୁ ଜଣେ ଜାଣନ୍ତି, ହେଉଛି ବାୟସମ କୀର୍ତ୍ତନ, କାକ କାକ ସ୍ୱଭାବ ବ୍ୟକ୍ତିମାନେ ସେଥିରେ ଆନନ୍ଦିତ ହୁଅନ୍ତି, କିନ୍ତୁ ନ ଯୁତ୍ର ହଂସା ନିରମୁକ୍ତି ଶିକ୍ଷା, ହଂସ ସ୍ୱଭାବ ବ୍ୟକ୍ତିମାନେ ସେମାନେ ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ। ଦୁଇ ପ୍ରକାର ପକ୍ଷୀ ଜଗତରେ ମଧ୍ୟ 20 ଲକ୍ଷ ପ୍ରକାର ପକ୍ଷୀ ଅଛନ୍ତି, ତା ଦେହରୁ ଦୁଇ ପ୍ରକାର ପକ୍ଷୀ ମୁଖ୍ୟ ଉଦାହରଣ ଦିଆଯାଇଛି, କାକ ଜାତୀୟ ପକ୍ଷୀ ଯେଉଁମାନେ ସବୁ କର୍ଦ୍ଦମାନଙ୍କ ସ୍ଥାନରେ ବସିବେ, ଯେଉଁ ମହିଳା ସ୍ଥାନରେ ବସିବେ, କିନ୍ତୁ ହଂସ ସେଠି ବସିବେ ନାହିଁ, ଯେଉଁଠି ସୁନ୍ଦର ଜଳ ଥିବ, ପଦ୍ମଫୁଲ ଥିବ, ସେମାନେ ସେଇଠି ଆନନ୍ଦିତ ହେବେ। ତେଣୁ ଯେଉଁ ସାହିତ୍ୟରେ ଭଗବାନଙ୍କର ଗୁଣ ବର୍ଣ୍ଣନା କରାଯାଉ ନାହିଁ, ଏମିତିକି ଧର୍ମ ଅର୍ଥ କାମ ମଧ୍ୟ ବର୍ଣ୍ଣନା କରାଗଲେ ମଧ୍ୟ ସେଥିରେ ମଧ୍ୟ ବ୍ୟାସରେ ଶାନ୍ତି ପ୍ରାପ୍ତ ହୋଇପାରିଲେ ନାହିଁ। ତେଣୁକରି ସେ ଯେତେବେଳେ ଭାଗବତ ରଚନା କଲେ ସେତେବେଳେ ସେ ଆନନ୍ଦ ପ୍ରାପ୍ତ ହେଲେ, ସେ ଶାନ୍ତି ପ୍ରାପ୍ତ ହେଲେ। କର୍ଣ୍ଣ ରମ୍ୟାଣ ଭଗବାନ କଥା କାମକୁ ଆନନ୍ଦ ପ୍ରଦାନ କରେ, କର୍ଣ୍ଣ ରମ୍ୟାଣ। ତେଣୁ ରାଜା ପରିକ୍ଷିତ ମହାରାଜ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରୁଛି, ଆଉ 7 ଦିନ ଅଛି ତାଙ୍କର ଆୟୁଷ, 6 ଦିନଟା ଯାଉଛି, ଗୋଟେ ଦିନ ଯାଉଛି, ଭଗବାନ କଥା ଶ୍ରବଣ କରୁଛନ୍ତି, ତେଣୁ ତାଙ୍କୁ କର୍ଣ୍ଣକୁ ବହୁତ ଆନନ୍ଦ ଲାଗୁଛି, କାହିଁକିନା ତାଙ୍କ ଜୀବନରେ 65 ବର୍ଷ ବୟସ ପର୍ଯ୍ୟନ୍ତ ସେ ବହୁତ ପ୍ରକାର ଶ୍ରବଣ କରିଛନ୍ତି, କିନ୍ତୁ ଭଗବାନ କଥା ଭଳି କର୍ଣ୍ଣକୁ ରମ୍ୟ ଆନନ୍ଦ ପ୍ରଦାନ କରିବା ଭଳି କୌଣସି କଥା ଶୁଣୁନାହାନ୍ତି। ଯେତେ କଥା ରହିଛି ସାମ୍ରାଜ୍ୟ ଗୋଟେ ମେଣ୍ଟେନ୍ କରିବା, ରାଜ୍ୟ ଶାସନ କରିବା, ଆମର ବିଜୁ ଆମର ନବୀନ ପଟ୍ଟନାୟକ କେତେ ଟେନସନରେ ଅଛନ୍ତି, ଶାସନ କରୁଛନ୍ତି ଓଡ଼ିଶା, ସେହି ବିଭାଗରେ ମୋଦୀ ସରକାରଙ୍କର କେତେ ଟେନସନ୍ ରହିଛି, କିନ୍ତୁ ସେ ସମଗ୍ର ପୃଥିବୀରେ ସମ୍ରାଟ ହୋଇକି ମଧ୍ୟ ସେ ଭଗବାନ କଥା ଶ୍ରବଣ କରୁଥିଲେ, ଭଗବାନ କଥା ଶ୍ରବଣରେ ସେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଥିଲେ, ସେ ଆନନ୍ଦ ଆଉ କେଉଁଠୁ ପ୍ରାପ୍ତ ହୋଇପାରିନଥିଲେ। ତେଣୁ ଆଜି ସୁଖଦେବ ଗୋସ୍ୱାମୀଙ୍କର ଯେଉଁ କଥା ଶ୍ରବଣ କରୁଛନ୍ତି, ନନ୍ଷ୍ଟପ୍ କଥା ଶ୍ରବଣ କରୁଛନ୍ତି, ତେଣୁ ତାଙ୍କୁ କର୍ଣ୍ଣକୁ ବହୁତ ଆନନ୍ଦ ଦେଉଛି, କରୋତି କର୍ଣ୍ଣ ରମ୍ୟାଣୀ, ଖାଲି କର୍ଣ୍ଣକୁ ଆନନ୍ଦ ଦେଉଛି ତା ମନୋଜ୍ଞାନୀ ନ ପ୍ରଭୁ, ଏ ପ୍ରଭୁ ମୋର ମନକୁ ମଧ୍ୟ ଆନନ୍ଦ ପ୍ରଦାନ କରୁଛି, ବହୁତ ଆନନ୍ଦିତ ହେଉଛି, ଆନନ୍ଦିତ ହେଉଛନ୍ତି ଭଗବାନ କଥା ଶ୍ରବଣ କରି। ତେଣୁ ସେ କହୁଛନ୍ତି, ଯତ୍ ଶୁଣନ୍ତୁ ଅପୈତି ରତି ତୃଷ୍ଣା ସତ୍ୟମ ଚ ଶୁଦ୍ଧ୍ୟତି ଅଚିରେଣ ପୁଂସ ଭକ୍ତି ହେଉ ତତ୍ ପୁରୁଷେ ଚ ସତ୍ୟମ ଯଦେବ ହାରଂ ବଦମନ୍ୟ ସେ। ତେଣୁ ଭଗବାନ କଥା ଶ୍ରବଣ କଲେ କ'ଣ ହୁଏ, ଭଗବାନ କଥା ଶ୍ରବଣ କଲେ ପାଞ୍ଚଟି ଜିନିଷ ହୁଏ ଭଗବାନ କଥା ଶ୍ରବଣରେ, ଯତ୍ ଶୁଣନ୍ତୁ, ଯେଉଁମାନେ ଶ୍ରବଣ କରିବେ ଠିକ ଭାବେ ଶ୍ରବଣ କରିବେ, ଯଦି ଅନ୍ୟମନସ୍କ ଭାବରେ ଶ୍ରବଣ କରିବେ ତାଙ୍କର ଏ କଥା ହେବ ନାହିଁ, ତାଙ୍କ ଯେଉଁମାନେ ଶ୍ରଦ୍ଧାର ସହିତ ବହୁତ ଗଭୀରତା ସହିତ ଶ୍ରବଣ କରିବେ, ଯତ୍ ଶୁଣନ୍ତୁ ଅପେଇକି ଅରତି ବିତୃଷ୍ଣା, ପ୍ରଥମେ ଯେଉଁ ଅରତି ରହିଛି ଭଗବାନଙ୍କ ପ୍ରତି କଥା ପ୍ରତି ଆମର ଆଗ୍ରହ ନାହିଁ, ଅଧିକାଂଶ ଲୋକଙ୍କର ଭଗବାନ କଥା ପ୍ରତି ଆଗ୍ରହ ନାହିଁ, ସେଥିପାଇଁ ଆଜି ଏତେ ସୁନ୍ଦର ବ୍ୟବସ୍ଥା କରିଛନ୍ତି ପରିଚାଳକ ବୃନ୍ଦ, କିନ୍ତୁ କେତେ କେତେ ଅଛନ୍ତି ଅଛି ଭଗବାନ କଥା ପ୍ରତି ଆଗ୍ରହ ନାହିଁ, ଟିଭିରେ ଶୋ ପାଇଁ ବହୁତ ଆଗ୍ରହ ରହିଛି, ଟିଭିରେ କ'ଣ ରହିଛି, ନ୍ୟୁଜ୍ ପେପର ପାଇଁ ବହୁତ ଆଗ୍ରହ ରହିଛି, ବହୁତ କଥା ସୁଖଦେବ ଗୋସ୍ୱାମୀ ଏଇ କଥାକୁ ଆରମ୍ଭ କରିଛନ୍ତି ଭାଗବତ। ପରିକ୍ଷିତ ମହାରାଜ ଯେଉଁ ପ୍ରଶ୍ନ ଥିଲା କ'ଣ କର୍ତ୍ତବ୍ୟ, କିନ୍ତୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରିକ୍ଷିତ ମୁଁ କ'ଣ କହିବି ତୁମକୁ, ଯେଉଁଟା କରିବା କଥା ନୁହଁ ସତକଡ଼ା ଅନୁଷ୍ଠିତ ଭାବେ ଲୋକ ସେୟା କରୁଛନ୍ତି। ସୁକରିଆ ରାଜେନ୍ଦ୍ର ନୁଣାଣିଛନ୍ତି ସହସ୍ରଶ ସୁକରିଆ ରାଜେନ୍ଦ୍ର ନୁଣାଣିଛନ୍ତି ସହସ୍ରଶ ଏ ବହୁତ କଥା ଶ୍ରବଣ କରୁଛନ୍ତି, କିନ୍ତୁ ଅପଚ ପୁରୁଷ
ଏ କୁହାଗଲା ଆରମ୍ଭରେ କଥା କୁହାଗଲା ଦ୍ୱିତୀୟ ଅଧ୍ୟାୟ ଦ୍ୱିତୀୟ ସ୍କନ୍ଧରେ କଥା କହୁଛନ୍ତି। ଯେଉଁ ଲୋକମାନେ ଯେଉଁଟା ଶୁଣିବା କଥା ନୁହଁ ସେଇଟା ହିଁ ଶୁଣୁଛନ୍ତି। ସୁତରା ରାଜେନ୍ଦ୍ର ଗୁଣାଂଶତି ସହସ୍ରତା କ'ଣ କ'ଣ ସବୁ ଶୁଣୁଛନ୍ତି, ବହୁତ କଥା ଶ୍ରବଣ କରୁଛନ୍ତି, କିନ୍ତୁ ଆତ୍ମତତ୍ତ୍ୱ ବିଷୟରେ ତାଙ୍କର ଆଗ୍ରହ ନାହିଁ। ଅପଶ୍ଚାତ ଆତ୍ମତତ୍ତ୍ୱ ଗୃହେଶୁ ଗୃହ ମେଲିନା, ବହୁତ ଆପଣଙ୍କୁ ବିଜେପି ନଗରରେ ବହୁତ ଘର ରହିଛି, ମନ୍ଦିର ଚାରିପାଖେ କେତେ ଘର ଅଛି, ଆମର ଏତେ ଆଡ଼ଭର୍ଟାଇଜମେଣ୍ଟ ହେଲା, ଏତେ ସବୁ ହେଲା, କିନ୍ତୁ ଭଗବାନ କଥା ଶୁଣିବା ପାଇଁ ତାଙ୍କର ଆଗ୍ରହ ନାହିଁ। ଏଇ ବୃତ୍ତି କଥା ଶୁଣିବା ପାଇଁ ବହୁତ ଆଗ୍ରହ ତାଙ୍କର ରହିଛି। ଅପଚାରିତ ଆତ୍ମତତ୍ତ୍ୱ ଆତ୍ମତତ୍ତ୍ୱ ବିଷୟରେ ତାଙ୍କର ଆଗ୍ରହ ନାହିଁ। ଇଏ ଅରତି, ଇଏ ହେଉଛି ଗୋଟେ ନମ୍ବର ୱାନ୍ ଡିଜିଜ୍, ଆମର ନମ୍ବର ୱାନ୍ ରୋଗ ଆମର ଏଇଟା। କିନ୍ତୁ ଯେତେବେଳେ ଭଗବାନ କଥା ଶ୍ରବଣ କରିବା, ଏଇ ରୋଗଟି ଆମର ଦୂର ହେବ। ଯଦ୍ ଶୁଣନ୍ତୁ ଅପେଇକି ଅରତି ବିତୃଷ୍ଣା, ଭଗବାନ କଥା ଶ୍ରବଣ ଯେତେ ଫଳ ରହିଛି, ଯଦ୍ ଶୁଣନ୍ତୁ ଅପେଇକି ଅରତି ବିତୃଷ୍ଣା, ଭଗବାନ ପ୍ରତି ଯେଉଁ ଆଗ୍ରହ ନାହିଁ କଥା ଶୁଣିବାରେ, କଥା ଶୁଣିବାରେ ଆଗ୍ରହ ଆସିବ। ଯେଭଳି ଭାବରେ ବର୍ଣ୍ଣନା କରାଯାଇଛି, ଯଦି ଜଣେ କାମଳ ରୋଗୀ ଜଣ୍ଡିସ ରୋଗୀ ତାର ଯେଉଁ ଆଖୁରସଟା ଯଦି ଦିଆଯିବ ତା ପିତା ଲାଗିବ, ଆଖୁରସ ଯଦି ମିଠା କିନ୍ତୁ ସେଇଟା ପିତା ଲାଗିବ, କିନ୍ତୁ ଆୟୁର୍ବେଦିକ ଶାସ୍ତ୍ରରେ ସେ ଆଖୁରସଟା ତାର ଔଷଧ, କାମଳ ରୋଗୀର ଔଷଧ ସେଇଟା, ସେ ଆଖୁରସ ଅନ୍ୟ ଔଷଧ ସହିତ ଯଦି ମିଶିକି ସେ ପାନ କରି ଚାଲିବ ତାହେଲେ ଆସ୍ତେ ଆସ୍ତେ ତା ଭିତରେ ଜଣ୍ଡିସ ରୋଗ ଭଲ ହେବ, କାମଳ ରୋଗ ଭଲ ହେବ, ପିତା ଦ୍ୱିତୀୟ ରୋଗ ସେଇଟା, ସବୁକିଛି ପିତା ଲାଗିବ, ମିଠା ଜିନିଷଟା ମଧ୍ୟ ପିତା ଲାଗିବ, କିନ୍ତୁ ଆସ୍ତେ ଆସ୍ତେ ଯେତେବେଳେ ସେ ଏଇ ଆଖୁରସକୁ ପାନ କରି ଚାଲିବେ ଔଷଧ ସହିତ, ଆସ୍ତେ ଆସ୍ତେ ତାଙ୍କର ଯେତେବେଳେ କାମଳ ରୋଗ ଦୂର ହେବ ସେତେବେଳେ ସେ ତା ମିଷ୍ଟତା ଅନୁଭବ କରିବେ। ତେଣୁ ସେହିଭଳି ଭାବରେ ଋତୁ ନ ଋତୁ କଡ଼ ଗୀତା, ବୁଝୁ ନ ବୁଝୁ କଡ଼ ଗୀତା, ଋତୁ ନ ଋତୁ ଖା ପିତା ବୋଲି କୁହାଯାଇଛି। ଆମର ଇଚ୍ଛା ଥାଉ କି ନଥାଉ ପିତା ଖାଇବାକୁ ପଡ଼ିବ, ଆମେ ବୁଝୁ କି ନ ବୁଝୁ ଭଗବତ ଗୀତା ପାଠ କରିବାକୁ ପଡ଼ିବ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ଅଧ୍ୟାୟରେ, ଯେଉଁମାନେ ଅଧ୍ୟକ୍ଷ ଧର୍ମ ସମ୍ବାଦ ମହାବୟ ଜ୍ଞାନ ଯଜ୍ଞେନ ତେନା ବିଶ୍ୱସ୍ତା ନୀତିନେ ମତି, ଯେଉଁମାନେ କେବଳ ଅଧ୍ୟୟନ କରିବେ, ଭଗବତ ଗୀତା କଥା କହୁଛନ୍ତି ଭଗବାନ, କେବଳ ଯେଉଁମାନେ ଅଧ୍ୟୟନ କରିବେ, ଅଧ୍ୟକ୍ଷ ଯଦିମ ଧର୍ମ, ହିଁ ଭଗବତ ଗୀତା କ'ଣ ନା ଧର୍ମ ସମ୍ବାଦ ମହାବୟ, ତମର ଆଉ ମୋ ଭିତରେ ଧର୍ମ ସମ୍ବାଦ, ତମେ କହିଲେ ଏଇଟା ଅଧର୍ମ, ମୁଁ କହିଲି ଏଇଟା ଧର୍ମ, ତମେ କହୁଛ ନା ଏଇଟା ଧର୍ମ ନୁହଁ, ମୁଁ କହିଲି ହଁ ଏଇଟା ଧର୍ମ, ଏ ଧର୍ମ ସମ୍ବାଦ ଚାଲି ବହୁତ ପ୍ରଶ୍ନ ପଚାରିଛନ୍ତି ଅର୍ଜୁନ, ଏଇଟା କ'ଣ ଧର୍ମ, କୁଳ କେ ପ୍ରଣୁଛନ୍ତି କୁଳ ଧର୍ମ ସନାତନ ଧର୍ମ ନଷ୍ଟ କୁଳ କୃଷ୍ଣ ଅଧମା ହେଉଛନ୍ତି, ଏ ଅଧମ ହେଇଯିବ, ଆମେ ଯୁଦ୍ଧ କରିବା ନାହିଁ, କିନ୍ତୁ ଭଗବାନ କହୁଛି ନା ଏଇଟା ଧର୍ମ, ଆମେ ଯୁଦ୍ଧ କରିବାକୁ ପଡ଼ିବ। ଏ ଧର୍ମ ସମ୍ବାଦ ମହାବୟ, ଭଗବାନ ଏବଂ ଅର୍ଜୁନ ଭିତରେ ଧର୍ମ ସମ୍ବାଦ ଚାଲିଛି, ଏଇଟାକୁ ଯେଉଁମାନେ ଅଧ୍ୟୟନ କରିବେ, ଅଧ୍ୟକ୍ଷ ଦେଇ ଧର୍ମ ସମ୍ବାଦ ମହାବୟ ଜ୍ଞାନ ଯଜ୍ଞେନ ତେନା ପୁଷ୍ଟତା ନୀତି ମନ୍ତ୍ରୀ, ସେମାନେ ଭଗବାନଙ୍କର ଆରାଧନା କରିବେ ଜ୍ଞାନ ଯଜ୍ଞ ମାଧ୍ୟମରେ। ତେଣୁ ଏଇ ଯେଉଁ କଥା ଶ୍ରବଣ କରିବା ମାତ୍ରେ, ଯଦି ଶୁଣନ୍ତୁ ଅପେଇକି ଅରତି ବିତୃଷ୍ଣା, ଆମର ଯେଉଁ ଅରତି ରହିଛି ସେଇଟା ଚାଲିଯିବ, ଭଗବାନ କଥା ପ୍ରତି ଯେଉଁ ଆଗ୍ରହ ନାହିଁ, ରତି ନାହିଁ, ସେ ଆଗ୍ରହଟି ପୁଣି ଆସି ପହଞ୍ଚିବ, ଅପେଇକି ଅରତି ଏବଂ ବିତୃଷ୍ଣା, ବିତୃଷ୍ଣା ମଧ୍ୟ ଚାଲିଯିବ। ବିତୃଷ୍ଣା କ'ଣ ନା ଏଇ ଯେଉଁ ତୃଷ୍ଣା ରହିଛି କୌତୁକ ଜଗତପତି, ଏ କଥା ଦଶମ ସ୍କନ୍ଧ ଆରମ୍ଭରେ ପରୀକ୍ଷିତ ମହାରାଜ କହିଛନ୍ତି, ନିବୃତ୍ତର୍ଥ ଉପଗୀୟମାନ ଯେଉଁମାନଙ୍କ କୃଷ୍ଣାରୁ ବିରୋଧ ହେଇଯାଇଛନ୍ତି, କୌତୁକ ଜଗତ ପ୍ରତି ଯେଉଁମାନଙ୍କର ଆସକ୍ତି ନାହିଁ, ସେମାନେ ଭଗବାନଙ୍କର ଗୁଣଗାନ କରିବେ। ନିବୃତ୍ତର୍ଥ ଉପଗୀୟମାନ ଭଗବତ ସଦାଶ୍ରତ୍ର ମମ ବିରାମା, ଯେଉଁମାନଙ୍କ ନିବୃତ୍ତି ହେଇନାହିଁ ମଧ୍ୟ, କୃଷ୍ଣାରୁ ନିବୃତ୍ତି ହେଇନାହିଁ, ଭବରୋଗ ରହିଛି, ସେମାନେ ଯଦି ଭଗବାନ କଥା ଶ୍ରବଣ କରିବେ ତାହେଲେ ଏଇଟା ଔଷଧ ଭଳି କାର୍ଯ୍ୟ କରିବ। ଭଗବତ ସଦାଶ୍ରତ୍ର ମନ ବିରାମା, ଶ୍ରବଣ କରିବା ମଧ୍ୟ ମନକୁ ଆନନ୍ଦ ପ୍ରଦାନ କରିବ। କହ ଉତ୍ତମ ଶ୍ଲୋକ ଗୁଣାନ୍ ବାଧା କୁମାନ ବିରୋଧ ହେଲେ ବିନା ପଶୁନା, ତେଣୁ ଭଗବାନଙ୍କ ଗୁଣଗାନରୁ କୌମାନ ବିରୋଧ ହେବେ ଯେଉଁମାନେ ପଶୁନ, ଆଜି ଯେଉଁମାନେ ଏଠି ଆସିପାରୁନାହାନ୍ତି ସେମାନେ କେଉଁ ସ୍ତରରେ ଆପଣମାନେ ବିଚାର କରନ୍ତୁ, ପରୀକ୍ଷିତ ମହାରାଜଙ୍କ କଥାରେ ବିନା ପଶୁନା, ଯେଉଁମାନେ ପଶୁ ହତ୍ୟାକାରୀ
ପଶୁ ହତ୍ୟାରେ ଖାଲି ଯେ ପଶୁ ହତ୍ୟା କୁହ ବୁଝାଉଛି ତାହା ନୁହଁ, ଯେଉଁମାନେ ନିଜେ ନିଜର ହତ୍ୟାକାରୀ ତାକୁ ମଧ୍ୟ ପଶୁ ହତ୍ୟାକାରୀ ବୋଲି କୁହାଯାଏ। ତେଣୁ ଏଠି କୁହାହେଉଛି ବିତୃଷ୍ଣା, ତାଙ୍କର ତୃଷ୍ଣା ମଧ୍ୟ ଚାଲିଯିବ। ବିତୃଷ୍ଣା ବିଶେଷ ଭାବରେ ତୃଷ୍ଣା ଯେଉଁମାନଙ୍କର ରହିଛି ଭୌତିକ ଜଗତ ପ୍ରତି ଆକର୍ଷଣ ରହିଛି, ସେମାନେ ଭଗବାନଙ୍କ ପ୍ରତି ଆକର୍ଷିତ ହୋଇପାରୁନାହାନ୍ତି, କିନ୍ତୁ ଏଇ ଯେଉଁ ଭଗବାନ କଥା ଶ୍ରବଣ କରିବେ ତାଙ୍କର ଏ ତୃଷ୍ଣା ମଧ୍ୟ ଦୂର ହୋଇଯିବ। ଏ ଦ୍ୱିତୀୟ ଫଳ, ପ୍ରଥମ ଫଳ ହେଉଛି ଅରତି ଦୂର ହୋଇଯିବ, ଦ୍ୱିତୀୟ ଫଳ ହେଉଛି ବିତୃଷ୍ଣା ଦୂର ହୋଇଯିବ, ତୃତୀୟ ହେଉଛି କ'ଣ ନା ସତ୍ୱମ ଯେ ଶୁଦ୍ଧେତି, ଆମର ହୃଦୟ ଭିତରେ ଯେଉଁ ମଇଳା ସବୁ ରହିଛି, ହୃଦୟର ମଇଳା କ'ଣ ନା ଏଇ ଯେଉଁ ଭୌତିକ ଜଗତ ତ୍ରିଗୁଣର ପ୍ରଭାବ, ସତ୍ୱ ରଜତମ କାମ କ୍ରୋଧ ଲୋଭମ ଇତ୍ୟାଦି, ଇଏ ହେଉଛି ତ୍ରିଗୁଣର ପ୍ରଭାବ, ଇଏ ହେଉଛି ଆମ ହୃଦୟର ଅନର୍ଥ, ବା ଇଏ ହେଉଛି ଆମର ମଇଳା, ହୃଦୟର ମଇଳା ଅଶୁଦ୍ଧତା ଇଏ। କିନ୍ତୁ ଭଗବାନ କଥା ଶ୍ରବଣ କଲା ମାନେ ସତ୍ୱମ ଯେ ଶୁଦ୍ଧେତି, ଆମର ଯେଉଁ ହୃଦୟର ମଇଳା ଦୂର ହୋଇଯିବ। ଆମ ଶ୍ରୀଶ୍ରୀମଦ ଗୌରବନ୍ଦିତ ମହାରାଜ କହନ୍ତି ଆଉ ବହୁତ ପ୍ରକାର ଡିଟରଜେଣ୍ଟ ବାହାରୁଛି, ବହୁତ ପ୍ରକାର ଔଷଧ ସାବୁନ ବାହାରୁଛି, ଆମେ ଶରୀରକୁ ସଫା କରୁଛେ, ସାମ୍ପୁ ଇତ୍ୟାଦି ରହିଛି କେଶ ସଫା କରୁଛେ, କିନ୍ତୁ ହୃଦୟ ସଫା କେମିତି କରାଯିବ ତାର କୌଣସି ଔଷଧ ସାବୁନ ବା ସାମ୍ପୁ ବାହାରି ନାହିଁ। ତାର ଔଷଧ ହେଉଛି ଏଇଟା, ତାର ସାବୁନ ହେଉଛି ଏଇଟା ଭଗବାନ କଥା। ସତ୍ୟ ତ ଶୁଦ୍ଧି ଭଗବାନ କଥା ଶୁଣିଲେ ଆମ ହୃଦୟ ଭିତରେ ଯେଉଁ ମହିଳା ରହିଛି ସେ ଦୂର ହେବ। ସତ୍ୟଙ୍କ ଶୁଦ୍ଧି ଇଏ ତୃତୀୟ ନମ୍ବର ଫଳ ଭଗବାନ କଥା ଶୁଣିବାରେ। ଏବଂ ଅଚିରେଣ ପୁରୁଷ, କେତେ ସମୟ ଲାଗିବ ନା ଅଚିରେଣ, ବେଶୀ ବେଶ ନାହିଁ, ଖୁବ୍ ଶୀଘ୍ର, ଖୁବ୍ ଶୀଘ୍ର ଏସବୁ ଜିନିଷ ହେବ। ଏ ତିନୋଟି କଥା ହେଲା, ତାପରେ ଆଉ ଦୁଇଟି କଥା କୁହାଯିବ କ'ଣ କ'ଣ ନା ଭକ୍ତି ହରୋ ଭଗବାନ ହରି, ସେ ସମସ୍ତ ମନକୁ ଆକର୍ଷଣ କରିବେ, ହରଣ କରିବେ, ପ୍ରେମ ଦେଇକି କରିବେ ମନ, ତେଣୁ ସେ ହରି ଗୋବିନ୍ଦଙ୍କ ପ୍ରତି ଆମର ଭକ୍ତି ଆସିବ। ଗୋବିନ୍ଦେ ଲଭତେ ରୁଚି ପିଲା ସବୁ କୁହାଯାଏ ପରିକ୍ରମାର ସୂତା, ଭକ୍ତି ହରୋ ଭଗବାନ ପ୍ରତି ଭକ୍ତି ଆସିବ, ଏ ଚତୁର୍ଥ ଫଳ। ତତ୍ ପୁରୁଷେ ସକ୍ଷମ, ଭଗବାନର ନିବେଦନ ଭଗବାନଙ୍କ ଭକ୍ତଙ୍କ ପ୍ରତି ସକ୍ଷମ ଭାବ ଆସିବ। ଆମେ ଭାବୁଛେ ଇଏ ଆମର ବନ୍ଧୁ ସିଏ ଆମର ବନ୍ଧୁ, କିନ୍ତୁ ପ୍ରକୃତ ବନ୍ଧୁ ଆମର କିଏ? ମହାପ୍ରଭୁ କହିଲେ
ଆଜି।
ଆମର ବନ୍ଧୁଭାବ ମନ ଆସିବ, ଇଏ ହେଉଛି ପଞ୍ଚମ ଫଳ ଭଗବାନ କଥାଶ୍ରବଣରେ। ତତ୍ ପୁରୁଷେଷୁ ସତ୍ୟମ ତଦେବ ହାରମ ବଦମନ୍ୟସୁ ଚେତ୍। ପ୍ରଭୁ ଆପଣ ସେଥିପାଇଁ ଏ ଭଗବାନ କଥା ବିସ୍ତାର ଭାବେ ବର୍ଣ୍ଣନା କରନ୍ତୁ। ହାରମ ଆମେ ଯେଉଁ ହାର କ'ଣ ପକାଉଛେ ବେକରେ, ବହୁତ ପ୍ରକାର ସୁନ୍ଦର ହାର ସବୁ ରହିଛି, କିନ୍ତୁ ସବୁଠାରୁ ଶ୍ରେଷ୍ଠ ସୁନ୍ଦର ହାର କେଉଁଟା? ନେଇ ଭଗବାନ କଥା, ଭଗବାନ ଗୌଡ଼ିଆ କଣ୍ଠ ହାର ବୋଲି କୁହାଯାଉଛି। ଗୌଡ଼ିଆ କଣ୍ଠ ଯେଉଁମାନେ ଭଗବାନ ଭକ୍ତ, ତାଙ୍କର କଣ୍ଠରେ ଏଇ ଭଗବାନ କଥା ହିଁ ରହିଛି, ଇଏ ହେଉଛି ତାଙ୍କର ହାର। ହରେ କୃଷ୍ଣ
ହରେ କୃଷ୍ଣ କୃଷ୍ଣ କୃଷ୍ଣ
ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ବର୍ତ୍ତମାନ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କୁ ପ୍ରାର୍ଥନା କରୁଛନ୍ତି। ପରୀକ୍ଷିତ ମହାରାଜ ନ କହିଲେ ମଧ୍ୟ ସୁଖଦେବ ଗୋସ୍ୱାମୀ କଥା କହିଥାନ୍ତେ, କିନ୍ତୁ ପରୀକ୍ଷିତ ମହାରାଜ ସାଧାରଣ ଶ୍ରୋତା ନୁହନ୍ତି, ସେ ହେଉଛନ୍ତି ବହୁତ ଉନ୍ନତ ଉଚ୍ଚତର କୋଟିର ଶ୍ରୋତା, ଯେଉଁଟାଙ୍କ ବକ୍ତା ଚାହୁଁନାହାନ୍ତି କହିବା ପାଇଁ ତାଙ୍କଠୁ ମଧ୍ୟ ସେ ଆଦାୟ କରିଦେଉଛନ୍ତି। ଇଏ ହେଉଛନ୍ତି ଉଚ୍ଚତମ କୋଟିର ବକ୍ତା ଶ୍ରୋତାର ଲକ୍ଷଣ। ତେଣୁ ପରୀକ୍ଷିତ ମହାରାଜ ଅଥା ଅନ୍ୟ ଯଦି କୃଷ୍ଣସ୍ୟ ଶୋକା ଚରିତ ମଧୁତମ ମାଂସମ ଲୋକ ମହାସାଧ୍ୟ ତାତି ମନୋରଞ୍ଜତ। ହେ ଗୁରୁଦେବ, ଭଗବାନଙ୍କର ଶୋକା ଚରିତ ମଧୁତମ ବାଲ୍ୟଲୀଳା, ଭଗବାନ ଯେତେ ଲୀଳା ଅଛି ସବୁ ଲୀଳାଠାରୁ ଏ ବାଲ୍ୟଲୀଳାଠାରୁ ଶ୍ରେଷ୍ଠ ଲୀଳା। ଏଇ ବାଲ୍ୟଲୀଳାକୁ ଦର୍ଶନ କରିପାରିନଥିଲେ ବସୁଦେବ ଦେବକୀ, ଭଗବାନ ଜନ୍ମ ହେଇକରି ଆସିଲେ, ପଳେଇ ଆସିଲେ, ମଥୁରାରୁ ଚାଲି ଆସିଲେ, ବୃନ୍ଦାବନରେ ସବୁ ଲୀଳା କଲେ। ଏଗାର ବର୍ଷ କାଳ ଯେଉଁ ଲୀଳା ଭଗବାନଙ୍କର ହେଇଥିଲା, ଏ ବାଲ୍ୟଲୀଳାକୁ ବସୁଦେବ ଦେବକୀ ସେ ଆନନ୍ଦ ପ୍ରାପ୍ତ ହେଇପାରିନାହାନ୍ତି, ବାଲ୍ୟଲୀଳାକୁ ଦର୍ଶନ ବାଲ୍ୟଲୀଳାରୁ ବଞ୍ଚିତ ହେଇଥିଲେ ସେ। ନନ୍ଦଦୋଷ ପାଇଁ ବାଲ୍ୟଲୀଳାକୁ ଦର୍ଶନ କରିଥିଲେ, ତେଣୁ ଏଇ ବୃନ୍ଦାବନ ଲୀଳା। ବୃନ୍ଦାବନ କର ଲୀଳା ଗରିବୋପବେଶ, ସେ ଲୀଳାର ଅନ୍ତ ପ୍ରଭୁ ନାହିଁ ପାଏ ଶେଷ। ପୁତନା ବିନାଶ କରି ସକଟ ଭଞ୍ଜନ, ଟୁଣା ବର୍ତ୍ତବ କେଶି ଧେନୁକାମଧନ। ଏସବୁ ବୃନ୍ଦାବନ ଲୀଳା, ଏତେ ମାଧୁତମ ଲୀଳା, ଭଗବାନ ଯେତେ ଲୀଳା ଭିତରେ ଏ ବୃନ୍ଦାବନ ଲୀଳା ହେଉଛି ଶ୍ରେଷ୍ଠ ଲୀଳା। ଏବଂ ଏଇ ଲୀଳାକୁ ଭଗବାନ ଯଦିଓ ଏଗାର ବର୍ଷରେ ଚାଲିଯାଇଛନ୍ତି ମଥୁରା, ବୃନ୍ଦାବନ ମଥୁରା ଚାଲିଯାଇଛନ୍ତି, କାରଣ କଂସ ମଧ୍ୟ ମୃତ୍ୟୁ ମରିବା ପାଇଁ ଡକେଇ ପଠେଇଛନ୍ତି ଭଗବାନଙ୍କୁ। ଯେଉଁଭଳି ଭାବରେ ଆମେ ଦେଖିଲେ ପୁତନା ମରିବା ପାଇଁ ଭଗବାନ ପାଖରେ ପହଞ୍ଚିଲା, ସେଭଳି ଆମେ କଂସ ମଧ୍ୟ ମରିବା ପାଇଁ ଅକୁଲକୁ ପଠେଇଲେ, କୃଷ୍ଣ ମା ମୋତେ ସେ ହତ୍ୟା କରିବେ। ଏଇସବୁ ଅସୁରମାନଙ୍କ ବୁଦ୍ଧି ହେଉଛି ବିପରୀତ ବୁଦ୍ଧି, ଏ ତମଗଣ ବୁଦ୍ଧି ସର୍ବଦା ବିପରୀତାନୁସାର ବୁଦ୍ଧି ତା ପାଖକୁ ତାହାଛି ଭଗବତୀତା ଭଗବାନ କହିଥିଲେ କଥା, ବିପରୀତ ବୁଦ୍ଧି। ତେଣୁ ଭଗବାନ ଯେତେ ମଥୁରାକୁ ଆସିଲେ, ଅଠର ବର୍ଷ କାଳ ମଥୁରାରେ ଲୀଳା କରିଛନ୍ତି, ଏବଂ ତା ଦ୍ୱାରା ସେ ଦ୍ୱାରକା ପଳେଇଯାଇଛନ୍ତି, ସେଠି ଶହେ ବର୍ଷ କାଳ ଲୀଳା ହୋଇଛି, କିନ୍ତୁ ସେ ବୃନ୍ଦାବନ ଆସିନାହାନ୍ତି, କିନ୍ତୁ ସବୁବେଳେ ସେ ବୃନ୍ଦାବନ ବିଷୟରେ ଚିନ୍ତା କରୁଛନ୍ତି ବୃନ୍ଦାବନ ଲୀଳା କିଭଳି। ରାତିରେ ଶୋଇଥିଲା ବେଳେ ଦ୍ୱାରକାରେ 16,108 କାହିଁ ତାଙ୍କର ରହିଛନ୍ତି, ସେମାନେ ନିଜେ ତାଙ୍କର ସେବା କରୁଛନ୍ତି ଭଗବାନଙ୍କର, ଦାସ ଦାସୀ ବହୁତ ଅଛନ୍ତି, କିନ୍ତୁ ତଥାପି ନିଜେ ରୁକ୍ମିଣୀ ନିଜେ ପଙ୍ଖା ଦେଉଛନ୍ତି ଭଗବାନଙ୍କୁ, ନିଜେ ରାଣୀମାନେ ସବୁ ଲକ୍ଷ୍ମୀ, ସେମାନେ ସାଧାରଣ ବ୍ୟକ୍ତି ନୁହନ୍ତି, ସାଧାରଣ ସ୍ତ୍ରୀ ନୁହନ୍ତି, ସେମାନେ ସବୁ ଲକ୍ଷ୍ମୀ। ଲକ୍ଷ୍ମୀ ସହସ୍ର ସଦସ୍ୟ ବ୍ରହ୍ମସବ୍ୟମାନ, ଭଗବାନ ସମସ୍ତେ ସେବା କଲେ ମଧ୍ୟ ସେ ସନ୍ତୁଷ୍ଟ ହେଇପାରୁନାହାନ୍ତି, ବୃନ୍ଦାବନ ବିଷୟରେ ଚିନ୍ତା କରୁଛନ୍ତି ସବୁବେଳେ। ରାତିରେ ଶୋଇଥିଲା ବେଳେ ଗୋପୀ ଗୋପୀ ରାଧା ରାଧା ଏଇଭଳି ଭାବରେ ସେ ସ୍ୱପ୍ନରେ ବିଳାପ କରୁଛନ୍ତି। ତେଣୁ ରାଣୀମାନେ ଚିନ୍ତା କରୁଛନ୍ତି, ଏ ଗୋପୀମାନେ ରାଧାରାଣୀ ଇତ୍ୟାଦି ଏମାନେ କି ଭଗବାନଙ୍କୁ ସେବା କରିଥିଲେ ସେ ଭୁଲି ପାରୁନାହାନ୍ତି। ଏଗାର ବର୍ଷ ଯେଉଁ ଲୀଳା ହେଇଥିଲା, ଶହେ ବର୍ଷ ପରେ ମଧ୍ୟ ଭୁଲି ପାରୁନାହାନ୍ତି, ସବୁବେଳେ ସେଥିରେ ଚିନ୍ତା କରୁଛନ୍ତି ଏ ଲୀଳା କ'ଣ କି ଲୀଳା ସେ। ତେଣୁ ଏ ଲୀଳାକୁ ଦେବକୀ ଏବଂ ବସୁଦେବ କିଏ ପ୍ରାପ୍ତ ହେଇପାରିନାହାନ୍ତି, ତାକୁ ଭୋଗ କରିପାରିନାହାନ୍ତି। ନନ୍ଦଦୋଷଦା ସେ ଲୀଳାକୁ ଆସ୍ୱାଦନ କରିଛନ୍ତି, କିନ୍ତୁ ବସୁଦେବଙ୍କର ଗୋଟେ ପତ୍ନୀ ରୋହିଣୀ ସେ ମଧ୍ୟ ବୃନ୍ଦାବନରେ ଥିଲେ, ତେଣୁ ସିଏ ମଧ୍ୟ ଏଇ ଲୀଳାକୁ ସବୁ ଦର୍ଶନ କରିଛନ୍ତି। ତେଣୁ ଦ୍ୱାରକାରେ ଗୋଟେ ବିରାଟ ହଲ୍ରେ କଥା ହେଲା ଯେ ରୋହିଣୀ ମା ଏଇ ଭଗବାନଙ୍କର ଯେଉଁ ବୃନ୍ଦାବନ ଲୀଳାକୁ ବର୍ଣ୍ଣନା କରିବେ, କିନ୍ତୁ ଭଗବାନ ଲୀଳାକୁ ଯେତେବେଳେ ବର୍ଣ୍ଣନା କରାଯିବ ଭଗବାନ ଆସିକି ପହଞ୍ଚିଯିବେ, କାରଣ ଭଗବାନ ଆଉ ଭଗବାନ କଥା ଭିତରେ କୌଣସି କଥା ନାହିଁ। नाम तिष्ठा वैकुंठे योगिना हृदय मद्भक्त तत्र गायन्ति तत्र तिष्ठामि नारद। भगवान कथा कहते भगवान से उपस्थित अच्छा आम ये भगवान कथा कहते भगवान से उपस्थित अच्छा श्रवण कर तेणु द्वार सुभद्रा को भागना से रे आब 16108 प्राणी सब शुणिले श्रवण कले 16108 प्राणी श्रवण कर ରୋହିଣୀ ମା ବର୍ଣ୍ଣନା କରୁଛନ୍ତି ବୃନ୍ଦାବନ ଲୀଳା, ବୃନ୍ଦାବନ କରଣ ଲୀଳା ହରି ଗୋପ ବେଦ ସେ ଲୀଳାର ଅନ୍ତଃପ୍ରଭୁ ନାହିଁ ପ୍ରାୟ ସେହିଭଳି ଭାବେ ବୃନ୍ଦାବନ ଲୀଳା ବର୍ଣ୍ଣନା କରୁଛନ୍ତି। ତେଣୁ ଭଗବାନ ଆସି ପହଞ୍ଚିଗଲେ, କୃଷ୍ଣ ବଳରାମ ଆସି ପହଞ୍ଚିଗଲେ, ଏଥିରେ ଭିତରକୁ ଯିବା ପାଇଁ ଆଲାଉ ନାହିଁ, ସୁଭଦ୍ରା ମା ହାତ ଦେଇକି ରଖିଛନ୍ତି, ନୋ ଏଣ୍ଟ୍ରି, ପରମିସନ ନଟ୍ ଗ୍ରାଣ୍ଟେଡ଼। ତେଣୁ ଭଗବାନ କୃଷ୍ଣ ଗୋଟିଏ ପଟରେ ବଳରାମ ଗୋଟିଏ ପଟରେ ଠିଆ ହେଇକରି ଶୁଣୁଛନ୍ତି ଭଗବାନ କଥା, ତାଙ୍କରି ନିଜ କଥା ଶୁଣୁଛନ୍ତି। ଏତେ ଭଗବାନ କଥା ଆକର୍ଷଣୀୟ, ଭଗବାନ ନିଜ ଭଗବାନ ମଧ୍ୟ ଆକର୍ଷଣ କରେ ଭଗବାନ କଥା, ତେଣୁ ସେ ଶ୍ରବଣ କରୁଛନ୍ତି। କିଭଳି ଶ୍ରବଣ କରୁଛନ୍ତି ନା ସାତ୍ୱିକ ଅଷ୍ଟ ସାତ୍ୱିକ ବିକାର ହେଇଯାଇଛି, ଆପଣ ଯେଉଁ ଦେଖୁଛନ୍ତି ଜଗନ୍ନାଥ ବଳଦେବ ସୁଭଦ୍ରା ସେ ସେହି ରୂପରେ ବିରାଜମାନ ହେଇଯାଇଛନ୍ତି, ସମସ୍ତଙ୍କର ଅଷ୍ଟ ସାତ୍ୱିକ ବିକାର ହେଇଛି, ଭାବ ପ୍ରେମର ଯେଉଁ ବିଭିନ୍ନ ସ୍ତର ରହିଛି ଅନ୍ତିମ ସ୍ତର ହେଉଛି ମହାଭାବ ସ୍ତର, ସେହି ମହାଭାବ ସ୍ତରରୁ ସେମାନେ ଆସିଯାଇଛନ୍ତି। ତେଣୁ ତାଙ୍କ ଚକ୍ଷୁ ବିସ୍ଫାରିତ ହେଇଯାଇଛି, ହସ୍ତପଦ ସଙ୍କୁଚିତ ହେଇଯାଇଛି, ତେଣୁ ଏହିଭଳି ଜଗନ୍ନାଥ ବଳଦେବ ସୁଭଦ୍ରା ରୂପରେ ସେ ସେଇଠି ରହିଛନ୍ତି ଦ୍ୱାରରେ। ତେଣୁ ଏହି ସମୟରେ ଯେତେବେଳେ ନାରଦମୁନି ଆସି ପହଞ୍ଚିଗଲେ ଭଗବାନ ତାଙ୍କୁ ଦେଖି ନିଜର ରୂପକୁ ସଂଗୋପନ କରିଦେଇଛନ୍ତି, ପୁଣି ନିଜର ପୂର୍ବ ରୂପକୁ ଆସିଯାଇଛନ୍ତି। କିନ୍ତୁ ନାରଦମୁନି ପ୍ରାର୍ଥନା କଲେ, ପ୍ରଭୁ ଆପଣଙ୍କର ଏଇ ଯେଉଁ ଭକ୍ତବତ୍ସଳ ରୂପ ଏଇ ରୂପ ପୂଜିତ ହଉ, ତେଣୁ ତାଙ୍କର ଭକ୍ତଙ୍କର କଥାକୁ ରକ୍ଷା କରିବା ପାଇଁ ଭଗବାନ ଜଗନ୍ନାଥ ବଳଦେବ ସୁଭଦ୍ରା ଆଜି ପୁରୀ ଧାମରେ ଜଗନ୍ନାଥ ବଳଦେବ ସୁଭଦ୍ରା ରୂପେ ପୂଜିତ ହେଉଛନ୍ତି, ଜଗତର ନାଥ। ତେଣୁ ସମସ୍ତ ଜଗତରେ ତାଙ୍କର ଯେ ପ୍ରିୟ ତା ପୁରୁଷେ ସକ୍ଷମ, ତାଙ୍କ ନିଜ ଜନ ପ୍ରଭୁପାଦ ମହାରାଜ, ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନ ସଂଘର ସଂସ୍ଥାପକ ଆଚାର୍ଯ୍ୟ, ଯାହାଙ୍କ ନାମ ଅନୁସାରେ ଆମ ସଂଘର ନାମ ହୋଇଛି ଅଭୟତ୍ରଣ କଂଗ୍ରେସନାଲ ଡିପାର୍ଟମେଣ୍ଟ, ଆମେ ଏଇ ଡିପାର୍ଟମେଣ୍ଟ ତରଫରୁ କଥା କହୁଛୁ। ସେ ପ୍ରଭୁପାଦ ମହାରାଜ ସାରା ପୃଥିବୀରେ ସେ ଜଗନ୍ନାଥଙ୍କୁ ସ୍ଥାପନ କରିଛନ୍ତି, ଜଗନ୍ନାଥଙ୍କୁ ସମସ୍ତେ ଭକ୍ତ ହୋଇଛନ୍ତି, ଜଗନ୍ନାଥଙ୍କ ସବୁଆଡ଼େ ରଥଯାତ୍ରା ଚାଲିଛି, ଜଗନ୍ନାଥଙ୍କର ପୂଜା ପଦକ୍ଷେପ ଚାଲିଛି ସବୁଆଡ଼େ ଜଗତରେ। ସୁଆଡ଼େ ଯୁଆଡ଼େ ଯିବେ ଆପଣ ସୁମେରୁକୁ ଆରମ୍ଭ କୁମେରୁ ପର୍ଯ୍ୟନ୍ତ ସବୁଠେ ଭଗବାନ ଜଗନ୍ନାଥ ପୂଜିତ ହେଉଛନ୍ତି। ତେଣୁ ସେହି ଭଗବାନ ଏଇଭଳି ଭାବରେ ଭଗବାନ ଯେଉଁ ବୃନ୍ଦାବନ ଲୀଳା ସବୁଠାରୁ ମନୋହର ଲୀଳା, ଏ ଲୀଳାକୁ ଶ୍ରବଣ କରି ଭଗବାନ ନିଜେ ଅଷ୍ଟଭାବ ଅଷ୍ଟସାତ୍ୱିକ ବିକାର ତାଙ୍କର ଆସିଯାଉଛି, ମହାଭାବ ପ୍ରକାଶ ଆସିଯାଉଛି ଭଗବାନଙ୍କର। ତେଣୁ ଏହି ଜଗନ୍ନାଥ ରୂପ ହେଉଛି ସେହି ରୂପ, କୃଷ୍ଣ ହେଉଛନ୍ତି ସେହି ସ୍ୱୟଂ ଜଗନ୍ନାଥ ହେଉଛି ସେହି ସ୍ୱୟଂ କୃଷ୍ଣ, କଦାଚିତ କାଳ ବିପିନ ସଙ୍ଗୀତକର ଗୋ ମୁଦାଭୀରି ନାରୀ ବଦନ କମଳା ସ୍ୱାଦ ମଧୁକୋ ରମା ଶମ୍ଭୁ ବ୍ରହ୍ମା ମରପତି ଗଣେଶାଚିତ ପଦୋ ଜଗନ୍ନାଥ ସ୍ୱାମୀ ନୟନ ପଦଗାମୀ ଭବତୁମି। ଭଗବାନଙ୍କର ଅଦ୍ଭୁତ ଚରିତ, ଭଗବାନ ମଧ୍ୟ ଆକର୍ଷଣ କରେ, ଆଉ ସାଧାରଣ ମନୁଷ୍ୟମାନଙ୍କ କଥା କ'ଣ କହିବା। ତେଣୁ ପରୀକ୍ଷିତ ମହାରାଜ ଏହିଭଳି ଭାବରେ ଆକର୍ଷିତ ହେଇ ଉତ୍ଫୁଲ୍ଲ ହେଇକି ଉତ୍ଫୁଲ୍ଲ ବଦନରେ ସୁଭଦ୍ର ଗୋସ୍ୱାମୀ ପ୍ରଶଂସା କରୁଛନ୍ତି। ତେଣୁ ସେ କହୁଛନ୍ତି, ଅଥା ଅନ୍ୟଦପି କୃଷ୍ଣସ୍ୟ ତୁକା ଚରିତ ଅଦ୍ଭୁତମ୍, ଭଗବାନଙ୍କ ଯେଉଁ ଅଦ୍ଭୁତ ଚରିତ ବାଲ୍ୟଲୀଳା ସବୁ ଏଇଟାକୁ ଅନ୍ୟ ସବୁ ଯେଉଁ ଲୀଳା ଅଛି ମାନୁଷ୍ୟ ଲୋକମାନଙ୍କ ଝିଅ ଭଗବାନଙ୍କୁ ଲୀଳା କରୁଛନ୍ତି, ମନୁଷ୍ୟ ସାଧାରଣ ମନୁଷ୍ୟ ଭଳି ଲୀଳା କରୁଛନ୍ତି, ଯେଉଁମାନେ ଅବଦାନନ୍ତି ନାହିଁ ମୂଢ଼ା ମାନସିକ ତନୁମାସିକ ମୂର୍ଖ ବ୍ୟକ୍ତିମାନେ ବୁଝିପାରନ୍ତି ନାହିଁ ଭଗବାନ ଲୀଳାକୁ, ସେମାନେ ଭାବନ୍ତି ଇଏ ଆମ ଭଳି ଜଣେ ମନୁଷ୍ୟ, ଭଗବାନ ଏଭଳି ଲୀଳା କରିଛନ୍ତି। ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି ପୁତନା ବଦଳ କରିଛନ୍ତି, ସିଏ ସେତେବେଳେ ଯେଉଁ ଭଗବାନ ନୃସିଂହଦେବ ରୂପରେ ଆସିଥିଲେ ବା ବାମନ ଦେବ ରୂପରେ ଆସିଥିଲେ ଯେଉଁ ବିସ୍ତାର ନିଜେ ବିସ୍ତାର କରିଥିଲେ ସେଭଳି ସେ ବିସ୍ତାର କରିନାହାନ୍ତି, ସେଇ ଛୋଟ ବାଳକ ଭଳି ରହିଛନ୍ତି, ଛଅ ଦିନର ବାଳକ ଭଳି ରହିଛନ୍ତି। ଏ ମାଧୁର୍ଯ୍ୟମୟ ଲୀଳା ଭଗବାନଙ୍କ ବୃନ୍ଦାବନରେ ସବୁଠାରୁ ଆନନ୍ଦମୟ ଲୀଳା ଏଇଟା। ତେଣୁ ଦୋକାନ କେମିତି ମାନୁଷ ଲୋକମାନେ ସାହାଯ୍ୟ ସାଧାରଣ ଲୀଳା ସାଧାରଣ ମନୁଷ୍ୟ ଭଳି ସେ ଲୀଳା କରୁଛନ୍ତି, ପୁତନା ଜାଣିପାରିଲା ନାହିଁ, ସେ ଭାବୁଛି ସାଧାରଣ ପିଲା ଛୋଟ ପିଲା କିନ୍ତୁ ସେଠି ସ୍ୱୟଂ ଭଗବାନ ସବୁକିଛି ତେଜ ତାଙ୍କ ସବୁକିଛି ବଳ ରହିଛି ସେଟା ବୁଝିପାରିଲେ ନାହିଁ। ଏଇଭଳିଆ ମନୁଷ୍ୟ ଲୀଳା ଭଗବାନ କରୁଛନ୍ତି। ମନୁଷ୍ୟ ଲୋକମାଚାର୍ଯ୍ୟ ଜାତି ମନୁଭୂତ ମନୁଷ୍ୟ ଭଳି ଲୀଳା କରୁଛନ୍ତି। ବୃନ୍ଦାବନରେ ଭଗବାନ କରୁଛୁ ଅସ୍ତ୍ରଶସ୍ତ୍ର ଗ୍ରହଣ କରିନାହାନ୍ତି, କାହାକୁ ହାତରେ ମାରି କାହାକୁ ହାତରେ ମାରି ଦେଉଛନ୍ତି, କାହାକୁ ଉଠ। ଏଇ ଜଣେ ଆଚାର୍ଯ୍ୟ କହିଛନ୍ତି, ସେ କଥା ଆମର ଜଣେ ଆଚାର୍ଯ୍ୟ ରହିଛନ୍ତି ବିଶ୍ୱନାଥ ଚକ୍ର ଠାକୁର, ସେ କହୁଛନ୍ତି ଏ ଯେଉଁ ପୁତନା ମଧ୍ୟରେ ଭଗବାନ କିଭଳି ପାରିଲେ କୌଣସି ଅସ୍ତ୍ରଶସ୍ତ୍ର ଗ୍ରହଣ କରିନାହାନ୍ତି। ରଦଚ୍ଛେଦ ବଳ କେବଳ ଓଷର ବଳ ପ୍ରଦର୍ଶନ କରିଛନ୍ତି, ଛୋଟ ଛୋଟ ଓଠରେ ସ୍ତନପାନ କରିଛନ୍ତି, ସେ ଚିତ୍କାର କରୁଛି, ଯନ୍ତ୍ରଣା ଚିତ୍କାର କରୁଛି। ମନୁଷ୍ୟ ଭଳି ଲୀଳା କରିଛନ୍ତି କିନ୍ତୁ ଅଭିମାନର ଲୀଳା କରିଛନ୍ତି। ରଦଚ୍ଛେଦ ବଳମ ଓଷ୍ଟମ ବ୍ୟାପ୍ତ ପୁତନା ସନ୍ତୋଷଣେ, ପୁତନା ଯେଉଁ ସ୍ତନପାନ କରିଛନ୍ତି ସେ ଓଷ୍ଟର ବଳକୁ ପ୍ରଦର୍ଶନ କରିଛନ୍ତି, କୌଣସି ଅସ୍ତ୍ରଶସ୍ତ୍ର ଗ୍ରହଣ କରିନାହାନ୍ତି। କି ଭଗବାନଙ୍କ ମାଧୁର୍ଯ୍ୟମୟ ଲୀଳା ବର୍ତ୍ତମାନ ସପ୍ତମ ଅଧ୍ୟାୟରେ ଯେଉଁ ବର୍ଣ୍ଣନା କରାଯିବ, ଶକଟ ଉଦ୍ଧାର ଲୀଳା, ଶକଟେଇ ଅନ୍ଧ୍ରିବଳମ ପାଣ୍ୟ ତୃଣାବର୍ତ୍ତେ ବଦ୍ଧ ବଳମ, ଶକଟେଇ ଅନ୍ଧ୍ରିବଳମ, ଏଇ ଶକଟ ବନ୍ଧନ ଲୀଳାଟି ହେବ ଏଇ ସପ୍ତମ ଅଧ୍ୟାୟରେ। ତିନି ମାସ ଭିତରେ ଭଗବାନ ହେଇଛନ୍ତି, କରଣରେ ଉଠୁଛନ୍ତି, ସେମିତି ଭାବୁଛନ୍ତି ଏଙ୍କର ବଳ ନାହିଁ, କରଣ ଡ୍ୟୁଟି ଏବେ ମଧ୍ୟ ବଳ ନାହିଁ, ତିନି ମାସ ନହେଲେ ସେ କରଣ ଡ୍ୟୁଟି କରିନାହାନ୍ତି। ତ୍ରୈମାସିକା ଉତ୍ଥାନ ଏଇ ତିନି ମାସ ଯେତେବେଳେ ହେଉଛି ଏଇ ଲୀଳାଟି ହେଇଛି, ଶକଟ ମଧ୍ୟ ଲୀଳା କରିଛନ୍ତି ଭଗବାନ। ତେଣୁ ସେ ଲୀଳାରେ ଭଗବାନ ତାଙ୍କର ଅଙ୍ଘ୍ରି ବଳ ଦେଖିଛନ୍ତି, ଛୋଟ ଛୋଟ ପାଦ, ସେ ପାଦ ଟିକି ଦେଇଛନ୍ତି ଗୁରୁକୁ ବା କ୍ଷିପ୍ତ କରିଛନ୍ତି, ସେ ବିରାଟ ବଡ଼ ଶକଟ ଲେଉଟି ଯାଇ ଭାଙ୍ଗି ଯାଇ ଏ ସକଟେ ଆଙ୍ଘ୍ରି ବଳ ପ୍ରଦର୍ଶନ କରିଛନ୍ତି ଭଗବାନ। ସେହିଭଳି ଭାବରେ ପାଣ୍ୟ ତୃଣାବର୍ତ୍ତେ ବଧେ ବଳ, ଆଉ ଗୋଟେ ଲୀଳା ହେଇ ସପ୍ତମ ଅଧ୍ୟାୟରେ ତିନୋଟି ଲୀଳା ହେଇଛି, ଗୋଟେ ହେଉଛି ସକଟ ବନ୍ଧ ଲୀଳା, ଗୋଟେ ହେଉଛି ତୃଣାବର୍ତ୍ତ ବଦ୍ଧ ଲୀଳା, ଆଉ ଗୋଟେ ହେଉଛି ଭଗବାନ ନିଜ ମୁଖ ମଧ୍ୟରେ ସମଗ୍ର ବିଶ୍ୱକୁ ଦେଖିଛନ୍ତି, ବିଶ୍ୱରୂପ ଦେଖିଛନ୍ତି ମାଙ୍କୁ ଦଶଗାନ, ଏ ତିନୋଟି ଲୀଳା। ତେଣୁ ଏ ତୃଣାବର୍ତ୍ତେ ପାଣ୍ୟ ନିଜର ହସ୍ତର ବଳ ଦେଖିଛନ୍ତି, ତୃଣାବର୍ତ୍ତ ନେଇଯାଇଛି ସ୍ୱର୍ଗକୁ ନେଇଯାଇଛି। ଜଣେ ଆଚାର୍ଯ୍ୟ କହୁଛନ୍ତି ଭଗବାନ ଯେଉଁ ଲୀଳା କରୁଛନ୍ତି, ଛଅ ଦିନରେ ଯେଉଁ ଲୀଳାଟି କଲେ ଭଗବାନ ଗୃହ ଭିତରେ ରହିଛନ୍ତି, ଯେଉଁମାନେ ବନବାସୀମାନେ ରହିଛନ୍ତି ସେମାନେ ଭଗବାନ ଦର୍ଶନ କରିପାରୁନାହାନ୍ତି। ତେଣୁ ଭଗବାନ ଏ ଯେଉଁ ବାର ମାଇଲ ବିସ୍ତୃତ ପୁତନା ବଧ କରିଛନ୍ତି, ସେଇଠି ସେ ବନବାସୀମାନେ ଭଗବାନଙ୍କ ରୂପକୁ ଦର୍ଶନ କରିଛନ୍ତି, ଏବଂ ତୃଣାବର୍ତ୍ତ ଯେତେବେଳେ ବଧ କରିବେ ଭଗବାନ ସ୍ୱର୍ଗକୁ ଆରୋହଣ କରିବେ, ସ୍ୱର୍ଗର ଦେବାଦେବୀମାନଙ୍କୁ ସବୁ ନିଜର ରୂପକୁ ପ୍ରଦର୍ଶନ କରାଇବେ, ସେମାନେ ଧନ୍ୟ ହେବେ। ଏବଂ ସେଇଠି ମଧ୍ୟ ଭଗବାନ ତାଙ୍କର ପାଣ କହିଲେ ଯେଉଁ ହସ୍ତର ବଳ ପ୍ରଦର୍ଶନ କରିଛନ୍ତି। ଏହିଭଳି ଭାବରେ ଭଗବାନଙ୍କର ଅଦ୍ଭୁତ ଚରିତ୍ର ରହିଛି, ଅଦ୍ଭୁତ ଲୀଳା, ମାନୁଷ୍ୟ ଲୀଳା ମାଚାର୍ଯ୍ୟ ତାତି ମନୋବୃଦ୍ଧ। ତେଣୁ ଏହିଭଳି ଭାବରେ ଯେତେବେଳେ କହିଛନ୍ତି ତାପରେ ସୁଗତ ଗୋସ୍ୱାମୀ ଏହି ସପ୍ତମ ଅଧ୍ୟାୟରେ ଭଗବାନଙ୍କର ଏହି ତୋକା ଚରିତ୍ର ଅଦ୍ଭୁତ ବାଲିଲୀଳାକୁ ବର୍ଣ୍ଣନା କରାଯିବ। ତେଣୁ ଆମର କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ କି, ଗାଇ ଗୋ ତମାନନ୍ଦେ। ଆମେ ବିରିଣୀ ଭଗବାନଙ୍କର ନାମ ଦର୍ଶନ କରିବା, ତେବେ ଆପଣମାନେ ସମସ୍ତେ ପ୍ରସାଦ ନେଇ ପଞ୍ଚମରେ ଆଜ୍ଞା ତତ୍ ପୁରୁଷେତୁ ଚକ୍ଷମ, ଭଗବାନ ଭକ୍ତଙ୍କ ପ୍ରତି ଆମର ବନ୍ଧୁତା ଭାବ ବନ୍ଧୁତା ଭାବ ତତ୍ ପୁରୁଷେତୁ ଚକ୍ଷମ।
Hare Krishna Hare Krishna 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 Hare Hare Hare